श्रीमद्भागवतं दशमस्कन्ध छयाडश अध्याय उपाणतीस टेन फोर्टी सिक्स ट्वेंटी नाइन तयोरित्थं भगवति तयोरित्थं भगवति कृष्णेनन्ददशोदयो दीक्षानुरागं परमं दीक्षानुरागं परमं नन्दमाहोद्धवो मुदा नन्दमाहोद्धवो मुदा तयोरित्थं भगवति कृष्णेनन्ददशोदयो दीक्षानुरागं परमं नन्दमाहोद्धवो मुदा तयोरित्थं भगवति कृष्णेनन्ददशोदयो दीक्षानुरागं परमं हरे कृष्ण। आज पवित्र गौरक्षणी एकादशी तिथि, तेणु यही तिथि आम श्रीमद्भागवतम दशम स्कंद छयालीस अध्याय उद्धव वृंदावन यात्रा प्रसंग अंतीस श्लोक आम आलोचना करवा समस्त भक्त सज्जन बंधु मातृबंध को फूलगुंथाणी मान को जी अच्छे समस्त को आम स्वागत करवा कथा को तेणु गत काली जो कथा को विश्राम देते आम से कथा आरंभ करवा खाली जशोदा कथा कह जाता जशोदा धन्यमानानी पुत्रस्य चरितानी च शुणंतो अशुणे बा साक्षी स्नेह स्नुत पयोधरा ये कह शुणंतो जमती श्रवण कले कि शुणिकारे ना ଆମର ସନାତନ ଗୋସ୍ୱାମୀ ଟିକାରେ କହିଲେ ସେ ଶୁଣିକରି ଏକାନେ ବୋଲି ସେକାନେ ବାହାରି ଗଲା ତାଙ୍କର ଚିନ୍ତା ଚାଲିଛି ମୋ ପୁଅ ଏଭଳି ମୋ ପୁଅ ଏଭଳି ହେ ପୁଅ ତୁ ଚାଲିଆ ମୁଁ ଆଉ ତୋତେ ବାଡ଼ିବି ନାହିଁ ଆଉ ତୋତେ ବାନ୍ଧିବି ନାହିଁ ଯାହା ଭୁଲ ହେଲା ହେଲା କହି କ୍ରନ୍ଦନ କରୁଛନ୍ତି ନନ୍ଦ ମହାରାଜ କ'ଣ କହୁଛନ୍ତି ତାଙ୍କର କାନରେ କିଛି ପଶୁ ନାହିଁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଶୁଣନ୍ତ କିନ୍ତୁ ସନାତନ ଗୋସ୍ୱାମୀ କହିଲେ ଶୁଣନ୍ତ ନ ଅଶୁଣନ୍ତ ଶୁଣିକରି ମଧ୍ୟ ସେ ଶୁଣିପାରିଲେ ନାହିଁ ତେଣୁ ଏଇଭଳି ଭାବରେ ଏଇ ଯେଉଁ ପରିସ୍ଥିତି ରହିଛି ନନ୍ଦାଳୟ ନନ୍ଦ ନନ୍ଦଗ୍ରାମ ନନ୍ଦଙ୍କର ଆଳୟ ରହିଛି ସେଇଠି ନନ୍ଦ ମହାରାଜ କନ୍ଦନ କରୁଛନ୍ତି ତାଙ୍କର କଣ୍ଠ ରୁଦ୍ଧ ହୋଇଯାଇଛି ଆଜି ମୋର ମଧ୍ୟ କଣ୍ଠ ରୁଦ୍ଧ ହୋଇଯାଇଛି ଯଶୋଦା ମା କନ୍ଦନ କରୁଛନ୍ତି ତାଙ୍କର କଣ୍ଠରୁ କିଛି ବାହାରୁ ନାହିଁ ଏବଂ ଉଦ୍ଧବ ସେଠି ଶୁଣୁଛନ୍ତି ଦେଖୁଛନ୍ତି ଚିନ୍ତା କରୁଛନ୍ତି ତାଙ୍କର ଯାହା ସବୁ ରହିଛି ଭାବୁଛନ୍ତି କେମିତି କହିବି ସନ୍ଦେଶଟା କେମିତି କହିବି ଉଦ୍ଧବ ବୁଦ୍ଧି ସତ୍ତମ ଉଦ୍ଧବ ସାଧାରଣ ବ୍ୟକ୍ତି ନୁହନ୍ତି ଟଙ୍କଟଙ୍କ ଗଲେ ଟଙ୍କଟଙ୍କ କରି କହିବେ ଆସିବେ ଉଦ୍ଧବ ସେ ବୁଦ୍ଧି ସତ୍ତମ ସ୍ଥାନ କାଳ ପାତ୍ର ଏସବୁ ବିଚାର ଅଛି ସ୍ଥାନ କାଳ ପାତ୍ର ବିଚାରରେ କଥା କହିବାକୁ ପଡ଼ିବ ଯଶୋଦା ଜାଣିଛନ୍ତି ମେସେଜ୍ ଆଣିଛନ୍ତି ଯେମିତି ପୋଷ୍ଟବ୍ୟାନ୍ ଆଣିକି ମେସେଜ୍ ଦେଇଯାଇ ଚାଲିଛି ସେ ନୁହଁ ପୋଷ୍ଟବ୍ୟାନ୍ ନୁହଁ ସେ ନନ୍ଦ ସେ କୃଷ୍ଣ ସେ ଦୈତ ସଖା ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ସିଏ ବୁଦ୍ଧି ସପ୍ତମ ବୁଦ୍ଧିର ଶ୍ରେଷ୍ଠ ବୁଦ୍ଧିବାଲା ସିଏ ତେଣୁ ଇଏ ଯେଉଁ ଚିନ୍ତା କରୁଛନ୍ତି ନନ୍ଦଙ୍କର କଥା ଶୁଣି ଯଶୋଦାଙ୍କର ଅବସ୍ଥା ଦେଖି ଯଦିଓ ତାଙ୍କୁ ବହୁତ ସୁନ୍ଦର ପ୍ରକାର ସୁସ୍ୱାଦୁ ଖାଦ୍ୟ ପ୍ରଦାନ କରିଥିଲେ କିନ୍ତୁ ସେ ଦେଖିଛନ୍ତି ଉଦ୍ଧବ ତାଙ୍କ ଚୁଲି ଜଳୁନଥିଲା ଏସବୁ ଜାଣିଛନ୍ତି ସେ ଖବର ପାଇଛନ୍ତି ଯାହା ବି ହଉ ଏଇଠି ବର୍ତ୍ତମାନ ଉଦ୍ଧବଙ୍କର କଥା ତୟୋରିଥନ୍ ଏଇଠି କଥା ଆରମ୍ଭ ହେବ ତୟୋ ତୟୋ କହିଲେ ତୟୋରିଥନ୍ କହିଲେ ଉଦ୍ଧବ ଭଗବତୀ କୃଷ୍ଣେ ତୟୋ ଉଦ୍ଧବ ଦେଖୁଛନ୍ତି ତାଙ୍କର ଆମେ କହିଲେ ନା ପୂର୍ବରୁ ନିଜକୁ ଭାଗ୍ୟ ମନେ କରୁଛନ୍ତି ନିଜର ନିଜକୁ ପ୍ରଶଂସା କରୁଛନ୍ତି କେତେ ବଡ଼ ଭାଗ୍ୟ ମୋର ହଉ ମୋର ଭାଗ୍ୟ କେତେ ଆଜି କୃଷ୍ଣ ମୋତେ ପ୍ରେରଣ କଲେ ଏସବୁ ଦୃଶ୍ୟ ଦେଖିବା ପାଇଁ ଏଇଟା ନ ଦେଖିଥିଲେ ମୋର ଜ୍ଞାନ ଅଧା ରହିଯାଇଥାନ୍ତା ଏଭଳି ଏଇ କଥା ତାଙ୍କର ଭାବନାଟା ହେଉଛି ଏଇଭଳି ଭାବରେ ତୟୋ ଇଥନ୍ ଉଦ୍ଧବ ଭଗବତୀ କୃଷ୍ଣେ ତୟୋ ନନ୍ଦ ଦଶଦେବ ଇଥନ୍ ଏଇ ପ୍ରକାର ଇଥନ୍ ଇଥନ୍ ସଦା ଏସବୁ ରହିଛି ଇଥନ୍ ମାନେ ଏହି ପ୍ରକାର ଯେଉଁ ଭଗବତୀ ଭଗବାନ ସିଏ ଜାଣୁନାହାନ୍ତି ନନ୍ଦ ମହାରାଜ ଦଶଦେବ ମହାରାଜ ଜାଣୁନାହାନ୍ତି ଭଗବତୀ କୃଷ୍ଣେ ସିଏ ଭାବୁଛି ପୁତ୍ର କୃଷ୍ଣେ ଇଏ ଭାବୁଛନ୍ତି ଭଗବତୀ କୃଷ୍ଣେ ଆମେ ଭାବୁଛେ ଭଗବତୀ କୃଷ୍ଣେ ଆମର ସେ ଭାବ ଆସିନାହିଁ ପୁତ୍ର ସ୍ନେହ ଭାବ ଆସିନାହିଁ ଆମେ ଭଗବତୀ କୃଷ୍ଣ ଆମେ ମଧ୍ୟ ସେଇଭଳି ଭାବରେ ଭାବୁଛେ ତେଣୁ ଉଦ୍ଧବ ଚିନ୍ତା କରି ଭଗବତୀ କୃଷ୍ଣେ ତୟୋ ତୟୋ କହିଲେ କାହାର କାହାର ନା ନନ୍ଦ ଦଶଦୟୋ ନନ୍ଦ ଏବଂ ଯଶୋଦାଙ୍କର ଯେ ଇଥନ୍ ଏହି ପ୍ରକାର ଯେଉଁ ପରମଂ ଅନୁରାଗଂ ଆମେ ଗତକାଲି କହିଥିଲେ ରାଗ ଅନୁରାଗ କେଉଁ ସ୍ଥିତିର କଥା ରାଗ ଅନୁରାଗ ସେ ସ୍ଥିତିକୁ ନ ଯାଇକରି ଆମେ ବୁଝିପାରିବା ଅନୁରାଗ ସ୍ତରରେ ସେ ଅଛନ୍ତି ଜଣେ ଅଛି ଯାଇକି ଉଡ଼ାଜାହାଜରେ ଉଡ଼ୁଛି ଆକାଶରେ ଆମେ ଏଇଠି ରହିଛେ କେଉଁଠି ଏ ଭୂମିରେ ରହିଛେ ତାକୁ ଜାଣିପାରିବା ସେ କେଉଁ ସ୍ତରରେ ଅଛନ୍ତି ଖାଲି କଳ୍ପନା କରିବା ସେ ଉଡ଼ୁଛନ୍ତି ଉଡ଼ାଜାହାଜରେ ଆହୁରି ଯେ ଯାହାର ଯେତେ ଶକ୍ତି ରହିଛି ସେ ସେତେ ଉଡ଼ିବ ଉଚ୍ଚକୁ ଉଡ଼ିବ ଗୋଟେ ଗୋଟେ ପକ୍ଷୀ ଅଛନ୍ତି ଗୋଟେ ପ୍ଲାନେଟ୍ରୁ ଆଉ ଗୋଟେ ପ୍ଲାନେଟ୍କୁ ଯିବେ ପ୍ରଭୁପାଦ ମହାରାଜ କହିଛନ୍ତି ତେଣୁ ସେହି ସ୍ଥିତିରେ ସେମାନେ ଅଛନ୍ତି ଆମର ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଆମେ ଭୂମିରେ ଚାଲୁଛେ ଗାଡ଼ି ସବୁ ବନ୍ଦ ହୋଇଯାଇଛି ବର୍ତ୍ତମାନ କିନ୍ତୁ ଇଏ କରୋନା ପରେ ପୁଣି ଗାଡ଼ି ଚାଲିବ ବର୍ତ୍ତମାନ ମଧ୍ୟ ଗାଡ଼ି ଚାଲିଛି ତଥାପି ଟ୍ରାଫିକ୍ ପୋଲିସ୍ ନଥିବ ବୋଧେ ଟ୍ରାଫିକ୍ ପୋଲିସ୍ ରହୁଛନ୍ତି ଆଜିକାଲି ଯାହା ଲାଇଟ୍ ଲାଗିଥିବ ଲାଇଟ୍ ଅନୁସାରେ ସେ କାର୍ଯ୍ୟ କରିବେ ତେଣୁ ନୀଳ ଲାଇଟ୍ ଲାଗିଲା ମାନେ ଚାଲିବେ ରେଡ୍ ଲାଇଟ୍ ଲାଗିଲା ମାନେ ବନ୍ଦ ହୋଇଯିବେ ୟେଲୋ ଲାଇଟ୍ ଲାଗିଲା ମାନେ ତଥାପି ବନ୍ଦ ରହିବେ କିନ୍ତୁ ଉଡ଼ାଜାହାଜ ଯିଏ ଉପରେ ଯାଉଛି ସେ କହିବନି ଆରେ ରେଡ୍ ଲାଇଟ୍ ଲାଗିଯାଇଛି ବନ୍ଦ କରିଯିବା ଯାଇଯିବା ଏଇ ଶ୍ରୀଶ୍ରୀମନ୍ଦ ରାଧାକୃଷ୍ଣ ସେମାନେ ଯେଉଁ ଉଦାହରଣଟି ଦିଅନ୍ତି ତେଣୁ ସେ ସ୍ତରର ଯେଉଁ କଥା ଆମେ ଏ ସ୍ତରରେ ଚିନ୍ତା କରିପାରିବା ନାହିଁ ଆମେ ରେଡ୍ ଲାଇଟ୍ ଟ୍ରାଫିକ୍ ଲାଇଟ୍ ଦେଖୁଛେ ଏଇଟା ଦେଖୁଛେ ତାଙ୍କର ସେଠି ଟ୍ରାଫିକ୍ ଲାଇଟ୍ ନାହିଁ ତାଙ୍କର ଅଲଗା ତାଙ୍କର ଟ୍ରାଫିକ୍ ଅଲଗା ତେଣୁ ସେ ସେହି ସ୍ତରରେ ଅଛନ୍ତି ଏବଂ ପ୍ରକାର ପରମ ଅନୁରାଗ ସେ ଅନୁରାଗ ସ୍ତରରେ ଅଛନ୍ତି ଆମେ କେଉଁ ସ୍ତରରେ ଅଛେ ଆମେ କେଉଁ ସ୍ତରରେ ଅଛେ କେଉଁ ସ୍ତରରେ ଅଛେ ଆମେ ଆମର ଲେବୁଲ ଅନୁସାରେ ଆମେ ରହିଛେ କି କେଉଁ ସ୍ତରରେ ଅଛନ୍ତି ଆମେ କହିପାରିବା ନାହିଁ ଆମେ ଏତେ ଅନେକ ସ୍ତରରେ ନିଜେ ଜାଣିପାରିବା ଆମେ କେଉଁ ସ୍ତରରେ ଅଛେ ନିଷ୍ଠା ନିଷ୍ଠା ଆସିଲାଣି ନିଷ୍ଠା ସ୍ତରକୁ ଆସିଲେଣି କି ଆମେ ନିଷ୍ଠା ଉପରେ ରୁଚି ସ୍ତରକୁ ଆସିଲେଣି କି କଥା ଭଲ ଲାଗୁଛି କି ଆନନ୍ଦ ଲାଗୁଛି କି ଆସକ୍ତି ଭଗବାନ ପ୍ରତି ଆସକ୍ତି ରହିଛି କି ତାପରେ ଭାବସ୍ତର ରହିଛି ଭଗବାନ ସହିତ ଆମର ସମ୍ବନ୍ଧ ଜ୍ଞାନ ଆସିଗଲାଣି କି ତା ଉପରେ ହେଉଛି ପ୍ରେମ ସ୍ତର ଆସିଲାଣି କି ତା ଉପରେ ହେଉଛି ସ୍ନେହ ତା ଉପରେ ମାନ ତା ଉପରେ ପ୍ରାଣ କ'ଣ ପ୍ରଣୟ ତାପରେ ରାଗ ତା ଉପରେ ଅନୁରାଗ ଏ ସ୍ତରରେ ଅଛନ୍ତି ଉଦ୍ଧବ ଜାଣୁଛନ୍ତି ଯେମିତି ସେ କହୁଛନ୍ତି ଇଥଂ ପରମଂ ଅନୁରାଗଂ ଖାଲି ଅନୁରାଗ ନୁହଁ ପରମ ଅନୁରାଗ ଏହି ଅନୁରାଗରେ ସେ ରହିଛନ୍ତି କୃଷ୍ଣଙ୍କ ପ୍ରତି ବିକ୍ଷ ଏଇଟାକୁ ଦେଖିଦେଲେ ଦୁଷ୍ଟୁଆ ବୃକ୍ଷ ମାନେ ଦେଖିଦେଲେ ଦୁଷ୍ଟୁଆ ଦେଖିଦେଲେ ସିଏ ଦେଖିଦେଇ ମୁଦା ବହୁତ ଆନନ୍ଦିତ ହୋଇଗଲେ ଇଏ ମଧ୍ୟ ଭଗବାନଙ୍କର ଭକ୍ତ ଇଏ ମଧ୍ୟ ଭଗବାନ ଭକ୍ତ ବହୁତ ଉନ୍ନତ ସ୍ଥିତିର ଭକ୍ତ ଆଙ୍କ ଭିତରେ ଆମେ କହିଛେ ଏଭଳି ଆମେ ଜାଣିବା ଇଏ କ'ଣ ମୁକ୍ତ ଜୀବ ଇଏ ଯେତେବେଳେ ପାଞ୍ଚ ବର୍ଷରେ ହେଇଥିଲେ ପଞ୍ଚ ହାୟନ ପାଞ୍ଚ ବର୍ଷରେ ହେଇଥିଲେ ଭଗବାନଙ୍କର ସେବାରେ ଛୋଟ ପିଲାବେଳେ ଖେଳୁଥିଲେ ସେଇଭଳି ଭାବରେ ମୂର୍ତ୍ତିରେ ଖେଳୁଥିଲେ ମା' ଡାକିଲେ କୁହ ଉଧ କ'ଣ ହେଲା ମା' ନା ଖାଇବୁ ବେଳ ହେଇଗଲା ନା ଟିକେ ରହ ମା' ମୋର ଟିକେ ସରୁ ଗୋଟେ ପୂଜା ସରୁ ଏଇ ସ୍ଥିତିରେ ଥିଲେ ସେ ଉଦ୍ଧବ ବର୍ତ୍ତମାନ କ'ଣ ନ ହେଇଥିବ ତାଙ୍କର ଅବସ୍ଥା ତେଣୁ ସେ ଦେଖିଦେଲେ ଏଇଭଳି ଭାବରେ ନନ୍ଦ ଯଶୋଦୟୋ ନନ୍ଦ ଯଶୋଦାଙ୍କର ଯେଉଁ ଇଥଂ ପରମ ଅନୁରାଗମ ପରମ ଅନୁରାଗ ଦେଖି ମୁଦା ବହୁତ ଆନନ୍ଦିତ ହେଇଗଲେ ମୁଦା ମୁଦା ଶବ୍ଦ ଆସିଗଲା ବହୁତ ଆନନ୍ଦିତ ହେଇଗଲେ ମୁଦା କହିଲେ ହର୍ଷେଣ ହର୍ଷରେ ନନ୍ଦମ ଆହ ଏଇ ଏଇ ଭାବରେ ବର୍ତ୍ତମାନ କହିବେ ସନ୍ଦେଶ ଆଣିଛନ୍ତି ସାଙ୍ଗେ ସାଙ୍ଗେ ପଢ଼ିଦେଇ ପଳେଇବେନି ସାଙ୍ଗେ ତ ବସିଲେ କେତେ କଥା ହେଲା ସବୁ ବର୍ଣ୍ଣନା କରାଯାଇଛି ଆମେ ବର୍ଣ୍ଣନା କରିବା ନାହିଁ ଏଇଭଳି ହେଇକିରି ନନ୍ଦ ଯଶୋଦା ଶୁଣିବା ପାଇଁ ଯେତେବେଳେ ପ୍ରସ୍ତୁତ ହେବେ ସେତେବେଳେ ଦିଆଯିବ ମେସେଜ୍ ଦିଆଯିବ ନା ନାହିଁ ମୁଁ ଦେଇଦେଇ ପଳେଇବି ଏଇଟା ଡାକିବା ଯେମିତି ପୋଷ୍ଟପେନ୍ ଯେମିତି ଡାକ ଦେଇ ପଳେଇଯାଏ ସେଭଳି ନୁହଁ ତେଣୁ ବର୍ତ୍ତମାନ ଏଇ ଯେଉଁ ପରିସ୍ଥିତି ଏଇଭଳି ଭାବରେ ଭାବରେ ଏଇ ଭାବ ନନ୍ଦ ଯଶୋଦା କ୍ରନ୍ଦନ କରୁଛନ୍ତି, ଚିନ୍ତା କରୁଛନ୍ତି। ଏଇଭଳି ଭାବରେ ବର୍ତ୍ତମାନ ଉଦ୍ଧବ ଏଇଟା ଦେଖି ଆନନ୍ଦିତ ହୋଇଗଲେ। କେତେ ଭଗବାନ ପ୍ରତି ଅନୁରାଗ, ପରମ ଅନୁରାଗ ଦେଖିଲେ, ପରମ ଅନୁରାଗ ଦେଖି ଇଦମ ଆହ ଏଇଭଳି ଭାବରେ ନନ୍ଦକୁ ବର୍ତ୍ତମାନ କହିବେ, ଆହ କହିବେ, ଉବାଚ ଉବା ଆହ କହିଲେ ଉବାଚ କହିଲେ ଆଚ ତାପରେ ଆସିବ ଉଦ୍ଧବ ଉବାଚ ଉଦ୍ଧବ କହିଲେ ଶ୍ରୀ ଉଦ୍ଧବ ଉବାଚ। ତେଣୁ ଏ ଶ୍ଳୋକ ଭାଷାରେ ବିଶ୍ୱନାଥ ଚକୁଟାକୁ କହୁଛନ୍ତି ଭିକ୍ଷ କହିଲେ ଜ୍ଞାନ୍ତ। ଦେଖ ଆମେ ଏ ଶ୍ଳୋକଟି ପଢ଼ିଲେ ଏତିକି ଅର୍ଥ ପାଇଲେ, କିନ୍ତୁ ଦେଖନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀକୁ କ'ଣ କ'ଣ ଅର୍ଥ ପାଇଲେ, କାହାର କେଉଁ ଭାବ ରହିଛି ସେ ସେଇ ଅନୁସାରେ ସେଇଟାକୁ ପାଇବେ। ସେ ସମୁଦ୍ର, ଇଏ ସମୁଦ୍ର ଭାଗବତ, ସମୁଦ୍ର ଭାଗବତ ରୂପକ ସମୁଦ୍ର, ଯେତେ ଭିତରୁ ପଶିବ ସେତେ ରତ୍ନ ସବୁ ବାହାରିବ। ଆମେ ଏତିକି ପାଇଲେ, ଛୋଟା ଉପରୁ ପାଇଲେ ଏତିକି ଜିନିଷ ପାଇଲେ କହିଦେଲୁ, କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀକୁ ଦେଖିଲେ କ'ଣ, ଏଇ କଥା ଶୁଣିଲେ ସିଏ, ଏ କଥା ଶୁଣି ସେ ଭାଷ୍ୟ ଦେଲେ, କ'ଣ ଦେଲେ ନା ଭିକ୍ଷ, କ'ଣ ଭିକ୍ଷ କ'ଣ ଦେଖିଲେ ନା ଜ୍ଞାତ ଚରତ ମହାପ୍ରେମ କୋପି ବିଶେଷଣ ଇଚ୍ଛିତ୍ୱା। କୃଷ୍ଣଙ୍କ ପ୍ରତି ନନ୍ଦ ଯଶୋଦାଙ୍କର ଯେଉଁ ସ୍ନେହ ରୂପ ବାତ୍ସଲ୍ୟ ପ୍ରେମ, ଏଇଟା ବାତ୍ସଲ୍ୟ ଭାବ ରହିଛି, ବିଭିନ୍ନ ପ୍ରକାର ଭାବ ରହିଛି, ମୁଖ୍ୟତଃ ପାଞ୍ଚଟି ହେଉଛି ଅନୁକୂଳ ଭାବ। କ'ଣ କ'ଣ ନା ଶାନ୍ତ, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁର୍ଯ୍ୟ। ତାଧିରୁ ଶାନ୍ତରସଟା ଆମର ଏ ମହାପ୍ରଭୁ ସେଟାକୁ କାଟିଦେଲେ, ଆମର ଚାରୋଟି ଭାବ ରହିଲା, ଦାସ୍ୟ, ସଖ୍ୟ, ବାତ୍ସଲ୍ୟ, ମାଧୁ, ଚାରି ଭାବ ଭକ୍ତି ଦିଆ ନାଚାଙ୍ଗ ଭୁବନ। ଏ ଯେଉଁ ରହିବା ପର ଶ୍ଳୋକ ଆସିବ, ପର ଅଧ୍ୟାୟଟି ଆସିବ, ଉଦ୍ଧବ ଯେଉଁ ଦେଖିଲେ ରାଧାଙ୍କର, ରାଧା ଉଦ୍ଧବ ଦର୍ଶନ ଯେମିତି ରାଧାଙ୍କର ଯେଉଁ ଭାବ ହେଇଥିଲା ସେଇ ଭାବେ ମତ ରହେ ମହାପ୍ରଭୁ ପୁରୀରେ, ସେଇଭଳି ସେଇ ଭାବରେ ରହିଥିଲେ, ନିଜେ ଆସ୍ୱାଦନ କରୁଥିଲେ, କେତେ ଉନ୍ନତ ସ୍ଥିତିର କଥା, ଏଇଟା ଆସ୍ୱାଦନ କରୁଥିଲେ ସେଇଟାକୁ ମହାପ୍ରଭୁ ନିଜେ ଆସ୍ୱାଦନ କରୁଥିଲେ। ତେଣୁ ଏଇ ଯେଉଁ ରହିଛି ବାତ୍ସଲ୍ୟ ଭାବ, ଇଥଂ କହିଲେ କ'ଣ, ଇଥଂ କହିଲେ କ'ଣ ନା ଏଇ ପଶିଲେ ବିଶ୍ୱନାଥ ଚକ୍ରବର୍ତ୍ତୀ ଗୀତ ପଶିଲେ କ'ଣ ଇଥଂ, କ'ଣ ଇଥଂ ମାନେ କ'ଣ କି ପ୍ରକାର ନା ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀକୁ ଦେଖିଲେ ସେଇଟା କ'ଣ ନା ଯଶୋଦା ପୁତ୍ର ସ୍ନେହ ରୂପ ବାତ୍ସଲ୍ୟ ପ୍ରେମ, ଇଥଂ କହିଲେ ଏଇଟା ଦେଖିଲେ, ଏଇଭଳି ଭାବରେ ଦେଖିଲେ କେତେ ବାତ୍ସଲ୍ୟ ପ୍ରେମ ରହିଛି। ଯଶୋଦାଙ୍କର ଇଚ୍ଛିତ୍ୱା କ'ଣ ଦେଖିଲେ, ପରମଂ ଦେବକୀ ବସୁଦେବ ଭ୍ୟୋ, ଏଇଭଳି ଭାବରେ ଯେଉଁ ବାତ୍ସଲ୍ୟ ରହିଛି, ବାସୁଦେବ ଭ୍ୟୋ ସକାଶାତ୍ ଅପି ଉତ୍କୃଷ୍ଟ ମୁଦା, ଖାଲି ମୁଦା ନୁହଁ ବହୁତ ଆନନ୍ଦିତ, ଉତ୍କୃଷ୍ଟ ମୁଦା। ଦେଖନ୍ତୁ ମୁଦା ଶବ୍ଦ କହିଲେ ସୁଖଦେବ ଗୋସ୍ୱାମୀ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ ତାକୁ ଆହୁରି ବିଶ୍ଳେଷଣ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଭାଗବତ, ଇଏ କହିବା ପାଇଁ କେତେ ଛୁଟିଆ କଥା ଅଛି, ଭାଗବତ ଭାଗବତ ଛୁଟିଆ ଜିନିଷ ନୁହଁ, ଭାଗବତ ରଚନା କରି ଆନନ୍ଦିତ ହୋଇଗଲେ ବ୍ୟାସଦେବ, ଏତେ ଶାସ୍ତ୍ର ରଚନା କରିଥିଲେ ଆନନ୍ଦ ପ୍ରାପ୍ତ ହୋଇପାରିନଥିଲେ, ଭାଗବତ ରଚନା କରିଦେଲେ ଆନନ୍ଦିତ ହୋଇଗଲେ ସିଏ, ତାଙ୍କର ଆନନ୍ଦ ଆସିଗଲା, ଯେଉଁ ଆନନ୍ଦ ପ୍ରାପ୍ତ ହୋଇକରି ତଥାପି ଶିବ ଶିବଜୀ କହୁଛନ୍ତି ସେ ଜାଣିଛନ୍ତି ନାହିଁ, ମୁଁ କହିପାରିବି ନାହିଁ, ଭାଗବତ ଏଭଳି ଶାସ୍ତ୍ର, ପାର୍ବତୀ କହୁଛନ୍ତି ଅହମ୍ ବେଦ୍ମି, ମୁଁ ଜାଣିଛି ଭାଗବତ, ଶିବଦେବ ଶିବଦେବ ଶିବଜୀ ଶିବଜୀ କହୁଛନ୍ତି, ବ୍ୟାସ ବ୍ୟକ୍ତି ଏ ସରି ସୁଖ ବ୍ୟକ୍ତି, ସୁଖ ଜାଣିଛି କାହିଁକି ନା ମୁଁ କହିଥିଲି ଆମର ଭୁବନେଶ୍ୱରରେ ଏକା ଆମର କ୍ଷେତ୍ର ରହିଛି, ସେଇଠି ଗୋଟେ ଆମ୍ବ ଗଛ ଥିଲା, ବିରାଟ ବଡ଼ ଆମ୍ବ ଗଛ, ସେଇଠି ଶିବଜୀ କହିଲେ ପାର୍ବତୀ, ସମସ୍ତଙ୍କୁ ବିଦାୟ କରିଦିଆଗଲା, କେହି ରହିଲେ ନାହିଁ ସେଠି, ସମସ୍ତଙ୍କୁ ବିଦାୟ କରିଦିଆଗଲା, ସମସ୍ତଙ୍କର ନାହିଁ ଯୋଗ୍ୟତା ନାହିଁ ଶୁଣିବା ପାଇଁ, ତେଣୁ ବିଦାୟ କରିଦିଆଗଲା। କିନ୍ତୁ ଶିବଜୀ ଯେତେବେଳେ କହୁଛନ୍ତି ଭାଗବତ, ସେତେବେଳେ ସେ କଣ୍ଡିସନ କରିଥିଲେ, ମୁଁ ଭାଗବତ କହିବି ତୁମେ ହୁଁ 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 ପାରିବ ନା, ଠିକ୍ ଅଛି ଆଜ୍ଞା ପ୍ରଭୁ ଠିକ୍ ଅଛି, ଏ କଥା ଜନ୍ମାଦ୍ୟାସ ଦତ ଆରମ୍ଭ କରିଛନ୍ତି, ସେ ହୁଁ ହୁଁ ମାରୁଛନ୍ତି, ଶୁଣି 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 କହିଲେ, ଏଇଥିରୁ ଜଣାପଡ଼ିବ ତାଙ୍କର କେଉଁ ସ୍ତରର କଥା, ପରୀକ୍ଷିତ ମହାରାଜ ଯେତେବେଳେ ଶୁଣୁଥିଲେ ଆଖି ବୁଦ୍ଧି ରହୁନଥିଲେ, ଟିକେ ରୁହନ୍ତୁ ପ୍ରଭୁ ଟିକେ ଖାଇଦେଇ ଆସେ, ଟିକେ ପାଣି ପିଇଦେଇ ଆସେ, ଟିକେ ବିଶ୍ରାମ ଟିକେ କହିନଥିଲେ, ବରଂ ଦଶମ ସ୍କନ୍ଧରେ ଯେତେବେଳେ ଛୋଟିଆ ଅଳ୍ପ କିଛି କହିଦେଲେ ଭଗବାନ ଲୀଳାକୁ ସଂକ୍ଷେପରେ ବର୍ଣ୍ଣନା କରିଦେଲେ, ପରୀକ୍ଷିତ ମହାରାଜ କହିଲେ ନା ବିସ୍ତାର ଭାବରେ ବର୍ଣ୍ଣନା କରନ୍ତୁ, ମୋତେ କ୍ଷୁଧା ବାଧା ଦେଉନାହିଁ। ସୁଖଦେବ ଗୋସ୍ୱାମୀ ଯେତେବେଳେ ଶିବଜୀ କହୁଛନ୍ତି ପାର୍ବତୀ ଏତେ ଉନ୍ନତ ସ୍ତରରେ ନଥିଲେ, ଆଖି ବୁଝିଦେଲେ ପାର୍ବତୀ ଏ ସମଗ୍ର ପୃଥିବୀର ଯେଉଁ ଅଧିଷ୍ଠାତି ଦେବୀ, ସୃଷ୍ଟି ସ୍ଥିତି ପ୍ରଳୟର ଅଧିଷ୍ଠାତି ଦେବୀ, ସିଏ ଏତେ ଉନ୍ନତ ନୁହନ୍ତି, ଆମ କଥା କ'ଣ କହିବା, ଆଖି ବୁଝିଦେଲେ ଆଖି ବୁଝି ଦେଲେ ଶିବଜୀ ତା ଆଖି ବୁଝିକି ବମ୍ ଭୋଲେ ଭୋଳାନାଥ ଭଗବାନ କଥାରେ ଭୋଳ ସେ ଆଉ ଚିନ୍ତା କରୁନାହାନ୍ତି ଦେଖୁଛନ୍ତି କି ନାହିଁ କ'ଣ କରୁଛନ୍ତି ହଁ ଦେଖିଲେ ଆଖି ଖୋଲିଗଲା ଯେତେବେଳେ ଭଗବାନ ବ୍ୟବସ୍ଥା ଆଖି ଖୋଲିଲେ ଦେଖିଲେ ପାର୍ବତୀ ଆଖି ବୁଝି ଦେଇଛି ପାର୍ବତୀ ଆଜି ଆଖି ବୁଝି ଦେଇଛି ପାର୍ବତୀ ଚିନ୍ତା କରୁଛନ୍ତି ଦଶମ ସ୍କନ୍ଧ ଆସିବ ଲୀଳା ମୁଁ ଶୁଣିବି ଇଏ ସବୁ ଲୀଳା ସୃଷ୍ଟି ସର୍ଗ ବିସର୍ଗ ସ୍ଥାନ ପୋଷଣ ମୃତ ମନୋତର ଈଶାନ କଥା ଏତିକି ସବୁ ଜିନିଷ ରହିଛି ତାପରେ ଆସିବ ଆଶ୍ରୟ ତତ୍ତ୍ୱ ଆସିବ ଦଶମ ସ୍କନ୍ଧ କିନ୍ତୁ ହୁଁ ହୁଁ ଶୁଭୁଛନ୍ତି ଶିବଜୀ ହୁଁ କହିଲେ କେଉଁଠୁ ସିଏ ବୋଲୁଛନ୍ତି ଦେଖିଲେ ହୁଁ ବୋଲୁଛନ୍ତି ହୁଁ ପାର୍ବତୀ ଦେଖିଲେ ଆଖି ବୁଝିଛି ଆରେ ହୁଁ କେଉଁଠୁ ଆସିଲେ ଆଖି ବୁଲେଇବେ ପଞ୍ଚା କ'ଣ ପାଞ୍ଚ ନୟନ ଅଛନ୍ତି ପଞ୍ଚମୁଖ ନା ନା ଟିକେ ପଞ୍ଚା କ'ଣ ଏଇ ନାମ ଶିବ ଜପେ ପଞ୍ଚମୁଖରେ ତାଙ୍କ ପଞ୍ଚମୁଖ ରହିଛି ତିନୋଟି ନୟନ ରହିଛି ଏଇଭଳି ଭାବରେ ତାଙ୍କର ରହିଛି ଦେଖିଦେଲେ ଉପରେ ଶୁଆଟେ ବସି ହୁଁ ହୁଁ ମାରୁଛି ଗୋଡ଼େଇଲେ ତ୍ରିଶୂଳ ଧରି ଗୋଡ଼େଇଲେ ବାଡ଼ିବା ପାଇଁ ତାକୁ ଅନୁଦିଖା ତେଣୁ ଶିବ ଏ ଯେଉଁ ପ୍ୟାରଟ ଯେଉଁ ଶୁଆ ଏ ରାଧାରାଣୀଙ୍କ ଶୁଆ ସିଏ ରାଧାରାଣୀ ପରେ ସବୁବେଳେ ଶୁଣୁଥିଲେ ଭଗବାନ କଥା କୃଷ୍ଣ କୃଷ୍ଣ କହୁଥିଲେ ସିଏ ଧାଇଁଲେ ସିଏ ଜୀବନ ରକ୍ଷା କରିବା ପାଇଁ ଧାଇଁଲେ ଭଗବାନ ଲୀଳା ଆସି ପ୍ରବେଶ ହୋଇଗଲେ କେଉଁଠି ବ୍ୟାସଦେବଙ୍କର ପତ୍ନୀଙ୍କର ଗର୍ଭରେ ପ୍ରବେଶ ହୋଇଗଲେ ସେଥିପାଇଁ ଶିବଜୀ କହିଲେ ଅହମ୍ ବେଦ୍ମି ମୁଁ ଜାଣିଛି ଭାଗବତ ବ୍ୟାସ ଶୁକ ବ୍ୟତି ଶୁଣନ୍ତି ଶୁକ ଶୁଣିଦେଇଛି ତେଣୁ ସେ ଜାଣିଛି ବ୍ୟାସ ବ୍ୟତି ନ ବ୍ୟତିବା ବ୍ୟାସ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ ଦେଖନ୍ତୁ ପାର୍ବତୀ ଆସିଛନ୍ତି ବ୍ୟାସଦେବ ଯିଏ ରଚନା କରିଥିଲେ ନା କାହା କଥା ନା ନା ହଁ ସେଇ ଯିଏ ରଚନା କରିଥିଲେ ସେ ଜାଣିଛନ୍ତି କି ନାହିଁ ମୁଁ କହିପାରିବି ନାହିଁ କାହିଁକି ପ୍ରଭୁ ନା ଭକ୍ତ୍ୟା ଭାଗବତମ୍ ଗ୍ରାହ୍ୟ ନ ବୁଦ୍ଧିଆ ନ ଟିକୟା ଭକ୍ତିରେ ଭାଗବତ ଜାଣିପାରିବେ ବୁଦ୍ଧି ଦ୍ୱାରା ବା ଟିକା ଦ୍ୱାରା ଜାଣିହେବ ନାହିଁ ତେଣୁ ବ୍ୟାସଦେବ ରଚନା କରି ସନ୍ତୋଷ ପ୍ରାପ୍ତ ହୋଇଗଲେ ଆନନ୍ଦିତ ହୋଇଗଲେ ଏ ଆନନ୍ଦ କାହିଁକି ଆସିଲା ଏହି ଆନନ୍ଦ ଆନନ୍ଦର ବିଭିନ୍ନ ସ୍ତର ରହିଛି ଏଇଠି କୁହାଯାଉଛି ଇକ୍ଷିତା ପରମ ଦେବକୀ ବସୁଦେବଭ୍ୟୋ ସକାଶାତ୍ ଅତି ଉତ୍କୃଷ୍ଟ ମୁଦା ବହୁତ ଆନନ୍ଦିତ ହୋଇଗଲେ ଆନନ୍ଦର ପୁଣି ବିଭିନ୍ନ ସ୍ତର ଅଛି ଆନନ୍ଦାମ ବୁଦ୍ଧି ବର୍ଦ୍ଧନମ୍ ଆନନ୍ଦ ଗୋଟିଏ ପର୍ଟିକୁଲାର ସ୍ତର ନୁହଁ ଏତିକି ରହିଗଲା ଆନନ୍ଦ ନା ଯାହାର ଯେଉଁ ଭାବ ସେ ସେଇ ଅନୁସାରେ ଯିବ ସେଇ ଅନୁସାରେ ପ୍ରାପ୍ତ ହେବ ସେସବୁ ଆନନ୍ଦ ପ୍ରାପ୍ତ ହେବ ଉନ୍ନତ ରହିଛି ବିଭିନ୍ନ ସ୍ତର ରହିଛି ଚୈତନ୍ୟ ଚରିତ୍ରମୃତ ବର୍ଣ୍ଣନା କରାଯାଇଛି କାହାର କେଉଁ ଭାବ ସେତିକି ଆନନ୍ଦ ପ୍ରାପ୍ତ ହେବ ସେ ସ୍ତର ରହିଛି ସମସ୍ତଙ୍କର ଆନନ୍ଦ ସମାନ ନୁହେଁ ଯାହାର ଯେଉଁ ସ୍ତର ରହିଛି ଯିଏ ଯେତିକି ପ୍ରବେଶ କରିଛନ୍ତି ସେ ସେଇଥିବେଳେ ଆନନ୍ଦିତ ହେବେ ମୁଦା ମମେଇ ତତ୍ ଜନ୍ମେଇବ ସାର୍ଥକ ମଭୂତ ତାଙ୍କର ମୁଦା ଯେଉଁ ଆନନ୍ଦ ହେଲେ କ'ଣ ତାଙ୍କର ଭାବ ହେଲା ସେଇଟା ବର୍ଣ୍ଣନା କରାଯାଏନି ସେ କଥା ସେ କହିନାହାନ୍ତି କିନ୍ତୁ ପରୀକ୍ଷିତ ଆମର ବିଶ୍ୱନାଥ ଚକୁଟାକୁ ସେ ଭାବଟା ବୁଝିଲେ ଉଦ୍ଧବଙ୍କର ଭାବ ବୁଝିଲେ ସବୁ ଜାଣନ୍ତି ସେ ମନର ଭାବ ଏ ଭାବର କଥା ଏଠି ଚାଲିଛି ସେ କହିଲେ କ'ଣ ମମେଇ ଏ ତ ଜନ୍ମେଇବ ସାର୍ଥକ ମଭୂତ ମୋର ଜନ୍ମ ସାର୍ଥକ ହୋଇଗଲା ଆଜି ଏଭଳି ମହାନୁଭବ ବ୍ୟକ୍ତିଙ୍କର ସହିତ ସାକ୍ଷାତ କଲି ଦର୍ଶନ ହେଲି ଭଗବାନଙ୍କ କୃପାରୁ ମୁଁ ଏଇ ଦର୍ଶନ କଲି ଯଦି କୃଷ୍ଣ ଆଉ କାହାକୁ ପଠେଇ ଦେଇଥାନ୍ତି ମୁଁ ଆଉ ଏଥିରୁ ବଞ୍ଚିତ ହୋଇଥାନ୍ତି ଅକ୍ରୁରଙ୍କୁ ପଠେଇଥିଲେ କଂସ ଭଗବାନ ଚାହିଁଥିଲେ ପଠେଇ ପାରନ୍ତି ଅକ୍ରୁର ମଧ୍ୟ ସାଧାରଣ ବ୍ୟକ୍ତି ନୁହନ୍ତି ଅକ୍ରୁରଙ୍କୁ ପଠେଇବେ ଏଠିକି ପଠେଇବେ ଆ ପରେ ଅକ୍ରୁରଙ୍କୁ ପଠେଇବେ କେଉଁଠି ହସ୍ତିନାପୁରରୁ ପଠେଇବେ ଅକ୍ରୁରଙ୍କୁ ପଠେଇବେ ହସ୍ତିନାପୁରରୁ ଉଦ୍ଧବଙ୍କୁ ଯଦି ଏଠି ନ ପଠେଇ ଉଦ୍ଧବଙ୍କୁ ପଠେଇଥାନ୍ତି ହସ୍ତିନାପୁରରୁ ଅକ୍ରୁରଙ୍କୁ ପଠେଇଥାନ୍ତି ଏଠିକି ଚଳିଥାନ୍ତା କିଛି ଅସୁବିଧା ନାହିଁ ଅକ୍ରୁର ଆସିଥିଲେ ସନ୍ଦେଶ ନେଇକି ଆଣି ଆସିଥିଲେ ଭଗବାନ ପ୍ରିୟ ସେ ହେଉଛନ୍ତି ବନ୍ଦନାର ମୁଖ୍ୟ ଆଚାର୍ଯ୍ୟ ସିଏ ସାଧାରଣ ବ୍ୟକ୍ତି ନୁହନ୍ତି ଅକ୍ରୁର କିନ୍ତୁ ଉଦ୍ଧବଙ୍କୁ ପଠେଇଲେ କିନ୍ତୁ ଉଦ୍ଧବ ଆଜି ଭାବୁଛନ୍ତି ମମ ସାକ୍ଷାତ ମମ ଏ ତ ଜନ୍ମେଇବ ସାର୍ଥକ ମୋ ଜନ୍ମ ଆଜି ସାର୍ଥକ ହେଲା ଆମର ରହିଛି ଜୀବନ ସଫଳତା ଯେଉଁ ରହିଛି କ'ଣ ଜୀବନ ସଫଳତା ଭଗବାନଙ୍କର ଯେଉଁମାନେ ଲୀଳା ଗାନ କରୁଛନ୍ତି ତାର ଜୀବନ ସଫଳ ହୋଇଗଲା ଭଗବାନ ମଧ୍ୟ ଭଗବତୀ ଗୀତାର କହିଲେ ମୋଘଂ ପାଠ ସଜୀବତୀ ଯେଉଁମାନେ ଭଗବାନଙ୍କ ନିୟମ ଯେଉଁ ରହିଛି ଏବଂ ପ୍ରବର୍ତ୍ତିତ ଚକ୍ରଂ ନାନୁବର୍ତ୍ତିଆତି ହେଲେ ଅଘାୟୁ ନିଜ ରାମ ମୋଘଂ ପାଠ ସଜୀବତୀ ଭଗବାନ ଯେଉଁ ନିୟମ କରିଛନ୍ତି କରୋନା ମଧ୍ୟ ତା ଦେହରେ ରହିଛି ମୋଘଂ ପାଠ ସଜୀବତୀ ଭଗବାନ ଚକ୍ରରେ ଯଦି ନ ମାନିବେ କରୁଣା ତାଙ୍କୁ ଗ୍ରାସ କରିବ ଯେଉଁମାନେ ଭଗବାନଙ୍କର ଚକ୍ରକୁ ଗ୍ରହଣ କରିବେ ଏବଂ ପ୍ରବର୍ତ୍ତିତ ଚକ୍ରଂ କ'ଣ ସେ ଚକ୍ର ଅନାଦ ଭୂତାନି ପର୍ଜନାଦ ଅନୁସମ୍ଭବ यज्ञाद्भुत पर्जन्य यज्ञ कर्म समुद्भव कर्म ब्रह्मोद्भव विधि ब्रह्माक्षर समुद्भव तस्मात् सर्वगतम ब्रह्म नित्य यज्ञ प्रतिष्ठितम एवं एहुति चक्र भगवान व्यवस्था करसंदि आमको भौतिक जगत छाड़ी से चुप रही जाइना आमको कहते सब कन्स्टाट प्रेरणा दौरान तुम ये चक्र को ग्रहण कर यह तुम उद्धार हे यहाँ भगवान मत कहले तृतीय अध्याय कौन प्रजा सृष्टा पूर्वाहत प्रजापति यही द्वारा ये यज्ञ सृष्टि कर भगवान प्रजापति बा ब्रह्मा कहले परस्पर अवापसत समे समे आनंद रहीपर ये भाव में व्यवस्था कर भगवान बहुत कुछ छाड़ी भगवान भूली जाइ ना आमको तेणु ये चक्र को जो मैंने न पालन न करेंगे अन्नाद ये चक्र हूँ कौन अन्नाद आमर मनुष्य आवश्यकता अन्न न फैक्ट्री न ये सब गुटा नुह दरकार नुह प्रभुपाद महाराज गुड गुडियर टायर गोटे अच्छी गुडियर टायर कालकाटार अच्छी आम घर देखिए गुडियर टायर खाई से रही बचवनी नट बोर्ड खाई बचव ना अन्न खाई से बचव भगवान व्यवस्था कर भगवान व्यवस्था अन्नाद भगवती भूतानी भगवान व्यवस्था जब कौन जो विपर्य आसे आम ग्रहण करें ना से सब आसव नियम चलने आनंद रे दंड दौर से जो मैंने भगवान को नियम को मानवे ना आम जज सार बस दंड दिखे सीए क्या दंड देवे जे नियम मानव दंड देवे जे नियम भंग कर दंड दिजाव दंड जो मैंने कहते कौ मैंने जो मैंने नियम भंग कर दंड पाइबे इसमें रही नियम रही भगवान नियम भगवान नियम कर अन्नाद भवति भूतानि मनुष्य आवश्यकता जो रही अन्न यहाँ केमी आम प्राप्त हवा ना कौन अन्न केमी आसव ना वृष्णि पर्जन्य पर्जनाद अन्न संभव पर्जन्य कह वृष्टि वृष्टि केमी आसव वैज्ञानिक मान गवेषण वृष्टि आसव ना जिते उन्नति करूँ जहाँ करूँ जिते नोबेल प्राइज पाँच कोटि कोटि नोबेल प्राइज पाइबे कोटि कोटि वर्ष पंथास्त कोटि शतवर्षर संप्रगम्य शहे कोटि वर्ष धरी नोबेल प्राइज पाथे कि सृष्टि करें कौन वर्षा सृष्टि करें ये भगवान कंट्रोल रिमोट कंट्रोल रखें सृष्टि करें वैज्ञानिक पद्धति भगवान सृष्टि भगवान व्यवस्था कर कौन ये हूँ कौन यज्ञ यज्ञाद्भवति पर्जन्य यज्ञ मध्यम थे जाइए से श्रीमद गौरबंदी स्वामी महाराज स्पेन जाइए माद्रिद जाइए जो शिष्य थे सचिनंदन प्रभु कहते कथा सीटी वर्षा है ना वर्षा है ना बहुत दिन है वर्षा है ना पाश्चात्य जगत डेवलप कंट्री आम जाइ देखीछू के आम भय कर ट्रेन बस डर डाकिल आमको हाँ ये रही कथा नगर जानी हम ना इतने डेवलपमेंट किंतु लाइन ना करेन्ट ना आश्चर्य हो गले कौन ना वर्षा ना कौटू आस इलेक्ट्रिसिटी तेणु महाराज जो कही भागवत कथा अल्प कही बंद करते कह उपड़ा यज्ञ हम समस्त आसे यज्ञ कह हरे कृष्णा 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 हरे 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 राम 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 यज्ञ कले कीर्तन है उच्चस्तर कीर्तन है बादल आसीगला बादल आसीगला अन्य मैंने कहते आनंद ना ये सब बादल आसूँ कि वर्षा होना घड़घड़ी मार्च चटचटी मार्च वर्षा होना घड़घड़ी मारा चटचटी मारा तापर वर्षा आसला ये वर्षा आसला अनेक वर्ष धरी वर्षा नाला आनंदित हो गए समस्ते नृत्य कौन बहुत आनंद कीर्तन कले नृत्य कीर्तन सब कले कौन है ता पर दिन न्यूज पेपर सब आसीगला यह आसते भारत बर्षर ओडिशा देश आसते साधु सी कीर्तन कले हरिनाम कीर्तन कले वृष्टि है बहुत वर्ष है वृष्टि हो नाला ये जश व्यापीगला जश व्यापीगला जो प्रोग्राम थी आते दिन थी बंद करदे सचिनंदन कह सचिनंदन चल नेक्स्ट नेक्स्ट प्रोग्राम चल ना प्रभु गुरुदेव आप कैनसल कर सीटा को ये हूँ वैष्णव जश जश को सी कौन शुक्र विष्ठा जश हूँ शुक्र विष्ठा छाड़देले अधिका पैसा खर्च हो कि असुविधा नहीं गले नेक्स्ट ये प्रोग्राम पड़े जमी माधवंदपुरी अवस्था होता से भाव कथा तेरे ये जो पर्जन्य ये वृष्टि भगवान यह व्यवस्था करते तुम्हें जिते उन्नति कर
ଗୋଟିଏ ମେଡ଼ାଲ ପାଇଯାଇଛନ୍ତି, ଦିଆଯାଇଛି ପ୍ରତିବର୍ଷ କେତେ ଲେଖା ଦିଆଯାଉଛି ନୋବେଲ ପ୍ରାଇଜ୍, ପ୍ରତିବର୍ଷ କେତେ ଦିଆଯାଉଛି, ସବୁ ଫିଲ୍ଡରେ ଦିଆଯାଉଛି, ବହୁତ ବୈଜ୍ଞାନିକ ସାହିତ୍ୟିକ ସମସ୍ତଙ୍କୁ ଦିଆଯାଉଛି। ଆମର ଶ୍ରୀ ପ୍ରଭୁପାଦ ମହାରାଜ କହିଥିଲେ, ମୁଁ ପଢ଼ିଥିଲି, ମୁଁ ଯେତେବେଳେ ପ୍ରଥମେ ଦୀକ୍ଷା ନେଲି 1996ରେ ମହାରାଜଙ୍କ ସାଙ୍ଗରେ ଗୁରୁ ମହାରାଜ ସାଙ୍ଗରେ ଯାଇଛି କାଲକାଟା, ସେଇଠି ମୁଁ ଦେଖିଲି ପ୍ରଭୁପାଦଙ୍କର କନ୍ଭରସେସନ୍ ବହି ଯାଇଛି, ପ୍ରଭୁପାଦ ଗୁରୁଦେବଙ୍କର ଅଛି, ସେଇଟା ମୁଁ ପଢ଼ୁଥିଲି, ତା ଦେହରେ ପଢ଼ିଲି ଏଇଟା। ପ୍ରଭୁପାଦ କହିଛନ୍ତି, ୟୁ ଡୁ ରିସର୍ଚ୍ଚ ଆଣ୍ଡ ୟୁ ୱିଲ୍ ଗେଟ୍ ନୋବେଲ ପ୍ରାଇଜ୍, ସେଥିରେ କହିଥିଲେ। ମୁଁ ଯେତେବେଳେ ପ୍ରଥମେ ଆମର ବ୍ୟାସପୂଜା ହେଇଥିଲା 1996ରେ ଆର୍ଟିକଲ ହେଇଥିଲା, ତା ଦେହରେ ମୁଁ ଲେଖିଥିଲି ସେଇଟା, ପ୍ରଭୁପାଦ ମହାରାଜ ଏଇଟା କହିଛନ୍ତି, ନୋବେଲ ପ୍ରାଇଜ୍ ପାଇବେ, ବହୁତ ନୋବେଲ ପ୍ରାଇଜ୍ ପାଇବେ, କିନ୍ତୁ ବର୍ଷା ସୃଷ୍ଟି କରିପାରିବେ ନାହିଁ, ତାଙ୍କର ବିୟଣ୍ଡ ଦେୟାର କାପାସିଟି, ବିୟଣ୍ଡ ଦେୟାର ସାଇଣ୍ଟିଫିକ୍ ସ୍କୋପ୍, ଇଏ ହେଉଛି ସ୍କୋପ୍, ଲିମିଟେଡ୍ ସ୍କୋପ୍ ସେତିକି ରହିଛି, ତାର ଉର୍ଦ୍ଧକୁ ସେ ଯାଇପାରିବେ ନାହିଁ। ଆମର ପ୍ରଭୁପାଦ ମହାରାଜ କହନ୍ତି, ଭଗବାନ ଯେଉଁ କହିଲେ ଭଗବତ ଗୀତାରେ, ଜନ୍ମ ମୃତ୍ୟୁ ଜରା ବ୍ୟାଧି ଦୁଃଖ ଦୋଷାନୁ ଦର୍ଶନମ୍, ଜନ୍ମ ମୃତ୍ୟୁ ଜରା ବ୍ୟାଧି, ବ୍ୟାଧିରେ ଆସୁଛି କରୋନା, ବ୍ୟାଧିରେ ଆସୁଛି କରୋନା, ଆହୁରି ବହୁତ ପ୍ରକାର ବ୍ୟାଧି ଆସିବ, ଅତୀତରେ ଯେଉଁଟା ଆସିନଥିଲା ଆହୁରି ଭବିଷ୍ୟତରେ ଆହୁରି ଅଧିକ ପ୍ରକାର ବ୍ୟାଧି ଆସିବ। ଗୋଟିଏ ଟାଇଟେଲ୍ ଦେଇଦେଲେ ବ୍ୟାଧି, ଏବଂ ଭଗବାନ ପ୍ରଭୁପାଦ ମହାରାଜ କହୁଛନ୍ତି, ଭଗବାନ ଯେଉଁ କହିଲେ ଏହାର ଉଦ୍ଦେଶ୍ୟ ହେଉଛି, ଦିସ୍ ଇଜ୍ ଚ୍ୟାଲେଞ୍ଜ ଫର୍ ଦି ସାଇଣ୍ଟିଷ୍ଟ, ତୁମେ ଯେତେ ନୋବେଲ ପ୍ରାଇଜ୍ ପାଉଛ ପାଅ, କିନ୍ତୁ ଏ ଚାରୋଟି ସମସ୍ୟାର ସମାଧାନ କରିପାରିବ କି, ଏ ଚାରୋଟି ସମସ୍ୟାର ସମାଧାନ କରିପାରିବ କି, ବ୍ରହ୍ମା କହିଲେ ସେ କଥା କରିପାରିବେ ନାହିଁ। ପନ୍ଥାଷ୍ଟ କୋଟି ଶତବତ୍ସର ସମ୍ପ୍ରଗମ୍ୟ ବାୟୁ ରଥାବି ମନସ ମୁନିପୁଙ୍ଗ ବାହନମ ସୋପ୍ୟ ପ୍ରପତ୍ୟ ଅଭିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମହାଦି ପୁରୁଷଂ ତମଂ ବଜାମି। 100 କୋଟି ବର୍ଷ ବାୟୁ ବେଗରେ ମନ ବେଗରେ ଗତି କରି ଚାଲିଲେ ମଧ୍ୟ ସେ ଜିନିଷକୁ ପାଇପାରିବେ ନାହିଁ, ଭଗବାନ ତତ୍ତ୍ୱକୁ ଜାଣିପାରିବେ ନାହିଁ। ଭଗବାନଙ୍କର ବ୍ୟବସ୍ଥା, ଭଗବାନ ବ୍ୟବସ୍ଥାକୁ ଏପଟ ସେପଟ କରିବାର କାହାର ସାଧ୍ୟ ନାହିଁ। ଭଗବାନ କହିଛନ୍ତି ପର୍ଜନ୍ୟ କେମିତି ହେବ, ନା ଯଜ୍ଞ ଭଉତି ପର୍ଜନ୍ୟ, ଯଜ୍ଞ ମାଧ୍ୟମରେ ପର୍ଜନ୍ୟ ହେବ, ବୃଷ୍ଟି ହେବ, ଏବଂ ଯଜ୍ଞ କେମିତି ହେବ, ନା ଯଜ୍ଞ କର୍ମ ସମୁଦ୍ଭବ, ଯଜ୍ଞ କହିଲେ ଖାଲି ଯେ ଅଗ୍ନିରେ ଆହୁତି ଦେଲେ ଘିଅ ଦେଲେ ଯଜ୍ଞ ହେବ ତାହା ନୁହଁ, ଯଜ୍ଞ କର୍ମ, ନା କେଉଁ କର୍ମ, ଯଦି କ'ଣ ଅର୍ଜୁନ ପଚାରୁଛନ୍ତି ସାର୍ ପ୍ରଭୁ କେଉଁ କର୍ମ, ନା କର୍ମ ବ୍ରହ୍ମଭବ ବିଧି, କର୍ମ କହିଲେ ବ୍ରହ୍ମ, ବ୍ରହ୍ମ କହିଲେ ବେଦ, ବେଦରେ ବର୍ଣ୍ଣନା କରାଯାଇଛି କେଉଁ କର୍ମ କରିବାକୁ ପଡ଼ିବ, 3 ପ୍ରକାର କର୍ମ ରହିଛି, କର୍ମ ଅକର୍ମ ବିକର୍ମ, କର୍ମ ବ୍ରହ୍ମ ବ୍ରହ୍ମା ଅର୍ଜୁନ କହେ ପ୍ରଭୁ ପ୍ରଭୁ ମାଇ ଲର୍ଡ଼, ଇଏ ଯେଉଁ ଆପଣ କହୁଛନ୍ତି ବେଦ, ବେଦ ଜଣେ ଲେଖିଛନ୍ତି, ନା ବ୍ରହ୍ମ ଅକ୍ଷର ସମୁଦ୍ଭବ, ବ୍ରହ୍ମ କହିଲେ ବେଦ, ଭଗବାନ ଅକ୍ଷର ଭଗବାନଙ୍କଠାରୁ ଆସିଛି, ଅଶ୍ୟ ନିଶ୍ୱସିତ ମେଧତ୍, ଅଶ୍ୟ ମହତ ଭୂତସ୍ୟ ନିଶ୍ୱସିତ ମେଧତ୍ ଋଗ୍ବେଦ, ଉପନିଷଦରେ ବର୍ଣ୍ଣନା କରାଯାଇଛି, ଭଗବାନ ମହତ ମହତ ପୁରୁଷଙ୍କର ନିଶ୍ୱାସରୁ ଦାହତ ହେଉଛି ବେଦ, ଅପୌରୁଷେୟ ସେଥିପାଇଁ କୁହାଗଲା। ବ୍ରହ୍ମ ଅକ୍ଷର ସମୁଦ୍ଭବ, ବ୍ରହ୍ମ ଅକ୍ଷର ବେଦରୁ, ବ୍ରହ୍ମ କେଉଁଠୁ ଆସିଛନ୍ତି, ନା ଭଗବାନଙ୍କଠାରୁ ଆସିଛନ୍ତି, ବ୍ରହ୍ମ ଅକ୍ଷର ସମୁଦ୍ଭବ, ତସ୍ମାତ୍ ସର୍ବଗତମ୍ ବ୍ରହ୍ମ ନିତ୍ୟ ଯଜ୍ଞ, ଏଇ ବ୍ରହ୍ମରେ ବେଦରେ ବିଭିନ୍ନ ପ୍ରକାର ଯଜ୍ଞ ବିସ୍ତାର କରାଯାଇଛି, ଭଗବତ ଗୀତାରେ ମଧ୍ୟ କହିଲେ, ଏବଂ ବହୁବିଧା ଯଜ୍ଞ, ଅନେକ ପ୍ରକାର ଯଜ୍ଞ ରହିଛି, କେତୋଟି ଯଜ୍ଞର ଉଦାହରଣ ଦେଲେ ଭଗବତ ଗୀତାରେ, ଦ୍ରବ୍ୟଯଜ୍ଞ ତପଯଜ୍ଞ ଯୋଗଯଜ୍ଞ ସଦାପରେ ସଦା ଜ୍ଞାନ ଯଜ୍ଞ ସଦା ସଂସ୍କୃତ ବିତା, ଏଇଭଳି ଭାବେ ଅନେକ ଯଜ୍ଞ ରହିଛି, ଦ୍ରବ୍ୟଯଜ୍ଞ ତପଯଜ୍ଞ ସଦା, ଇଏ ଗୋଟେ ଆମେ ପଢ଼ୁଛେ ଯେଉଁ, ଇଏ ଗୋଟେ ଯଜ୍ଞ ହେଉଛି, ଏଠି ଭୋଗ ଲାଗିଛି, ସେ ଗୋଟେ ଯଜ୍ଞ, ସବୁ ଯଜ୍ଞ ଏ ଅନୁମୋଦିତ ଯଜ୍ଞ, କଳିଯୁଗରେ ଅନ୍ୟ କୌଣସି ଯଜ୍ଞ ଅନୁମୋଦିତ ନୁହେଁ, କଳୌ କ'ଣ କଳୌ ତତ୍ ହରି କୀର୍ତ୍ତନା, କଳିଯୁଗରେ ଅନୁମୋଦିତ ଯଜ୍ଞ ହେଉଛି ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। ତେଣୁ ଇଏ ଚକ୍ର ଭଗବାନ କରିଛନ୍ତି, ତୁମେ ଯଦି ନ ମାନିବ କ'ଣ ଅଛି, କରୁଣା ରହିଛି ଅପେକ୍ଷା କରି, ଏବଂ ପ୍ରବର୍ତ୍ତିତ ଚକ୍ର ନାନୁବର୍ତ୍ତୀ ଅଛି ଅଘାଉର ଇନ୍ଦ୍ର ରାମ, ତାଙ୍କର ଆୟୁଷ ହେଉଛି ଅଘ, ପାପପୂର୍ଣ୍ଣ ଆୟୁଷ ହୋଇଯାଉଛି, ପାପ ହେଲେ କ'ଣ ହେବ, ଭକ୍ତି ସତ୍ୟରେ ବର୍ଣ୍ଣନା କରାଯାଇଛି ପାପର କ'ଣ ହେବ ଫଳ, ଅଘ ଇନ୍ଦ୍ରିଆ ରାମ, ସେମାନେ ଇନ୍ଦ୍ରିଆ ରାମ, ଶତକଡ଼ା 99% ଲୋକ ହେଉଛନ୍ତି ଇନ୍ଦ୍ରିଆ ରାମ, ଆତ୍ମାରାମ ଲୋକ ଖୁବ୍ କମ୍, ମୋଘମ୍ ପାର୍ଥ ସହଜୀବତୀ, ତାଙ୍କର ଜୀବନ ହେଉଛି ମୋଘ ବୃଥା ହେଇଗଲା, କିନ୍ତୁ ଜୀବନ ସଫଳ ସାର୍ଥକ କାର ହେବ, ଆଜି ଉଦ୍ଧବ କରୁଛନ୍ତି ପରୋକ୍ଷ ପ୍ରତ୍ୟକ୍ଷ ଏଇଭଳି ଭାବରେ ଆମେ ଆଲୋଚନା କରିପାରିବା, ଏଇଟା କହିଲେ, ଏଇଟା କହିଲେ ନାହିଁ, କ'ଣଟା କହିଲେ ନାହିଁ, ଏଇଟା କହିଲେ ନାହିଁ, ପରୋକ୍ଷ ଜିନିଷ କହିଲେ, ପ୍ରତ୍ୟକ୍ଷ ଜିନିଷ କହିଲେ, ମୋର ଜନ୍ମ ସାର୍ଥକ ହେଲା, ଜନ୍ମ ସାର୍ଥକ କେଉଁଠି ନ ହେବ, ନା ଏଇସବୁ କାର୍ଯ୍ୟ ରହିଛି, ଏଇଟା କଲେ ଭିତରୁ ପ୍ରବେଶ କଲା, ଏଇଟା ପ୍ରବେଶ ହେଲା, ଏଇଟା ଅପ୍ରାସଙ୍ଗିକ କଥା ହେଲା ନାହିଁ, ସାର୍ଥକ ହେବ, ଅସାର୍ଥକ କେମିତି ହେବ? ସେମାନେ ବିଧି ନିଷେଧ ଦୁଇଟି ଜିନିଷ ଅଛି, ଖାଲି ବିଧି କହିଦେଲେ ହେବ ନାହିଁ, ଖାଲି ନିଷେଧ କହିଦେଲେ ହେବ ନାହିଁ, ଦୁଇଟା ଯାକ କହିବାକୁ ପଡ଼ିବ। ଏ ସାର୍ଥକ ହେବ ଏଇଥିରେ ସେ କହିଲେ ଅସାର୍ଥକ, କାରଣ ତାଙ୍କ ଜୀବନ ସାର୍ଥକ ହେଇଗଲା। ତେଣୁ ଚିନ୍ତା କଲେ ଆମେ ଚିନ୍ତା କଲେ ଆମ ଜୀବନ ସାର୍ଥକ ହେଇଛି କି କାହିଁକି ନା? ଏଇ କାରଣ ହେଉଛି ଏଇଟା, ମୋଗଂ ପାର୍ଥ ସହ ଯୁବତୀ, ତାଙ୍କ ଜୀବନ ବୃଥା ହେଇଗଲା, ବୁଦ୍ଧମକ ଜୀବନ ସାର୍ଥକ ହେଇଗଲା। ତେଣୁ ଏଇଟା ଯେଉଁ ରହିଲା ସାର୍ଥକ ମଭୁ, ମୋର ଜୀବନ ସାର୍ଥକ ହେଇଗଲା ଆଜି, ଆମ ଜୀବନ ମଧ୍ୟ ସାର୍ଥକ ହେଇଯାଇଛି ଆଜି, ଭଗବାନ କଥା ଶ୍ରବଣ କରୁଛେ, ଭଗବାନ ସେବାରେ ନିଯୁକ୍ତ ରହିଛେ, ଏଇ ସାର୍ଥକ। ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନାମ ଦିଆ, ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନାମ ଦିଆ, ଜାନିଆ ଶୁଣିଆ ବିଷ ଖାଇନୁ, ଜାନିଆ ଶୁଣିଆ ବିଷ ଖାଇନୁ, ହରି ହରି ବିଫଳେ ଜନମ ଗୋଆଇନୁ, ହରି ହରି ବିଫଳେ ଜନମ ଗୋଆଇନୁ।
ଆମେ ଗୀତ ବୋଲେ ସମୟ ପଡ଼ିବ, ଆମେ ଖାଲି ଗୋଟିଏ ପଦ ବୋଲିଦେଲେ ସମସ୍ତାର କହିଲେ ଇସାରା କାଫି ହେ। ଏଇଥିରୁ ଆମେ ଅନୁମାନ କରିବା, ଯେଉଁ କହୁଛି ବିଫଳ ଜନ୍ମ ହେଲା ସବୁ କୁହାଗଲା, ତା ପରପରେ ସବୁ ଆସିବ ସେ କଥା। ତେଣୁ ଏହିଭଳି ଭାବରେ ଆଜି ଉଦ୍ଧବ ଚିନ୍ତା କରୁଛନ୍ତି, କ'ଣ ନା ମୋର ଜୀବନ ସାର୍ଥକ ହେଇଗଲା, ଏଇଟା ଗୁଡ଼ିକ ଲାଗିବ ନା କେଉଁଠୁ ମୁଁ ପଢ଼ୁଥିଲି ଏଇଟା ନା ଚିରି ଗଲାଣି ଏ ଏଠି ଅଛି ମମ ହଁ କ'ଣ ସାର୍ଥକ ମଭୂତ, ମୋର ଜୀବନ ସାର୍ଥକ ହେଇଗଲା, ଏଭଳି ଦୃଶ୍ୟ ଦେଖିଲି, ଏଭଳି ଭକ୍ତ ରହିପାରନ୍ତି, ଏଭଳି ଭକ୍ତ ଆମେ ଗୁରୁଦେବ ସେଭଳି ଭାବରେ ଜଣେ ଶୁଦ୍ଧ ଗୁରୁଙ୍କର ସଙ୍ଗ ପାଇଛୁ, ଆମ ଜୀବନ ସାର୍ଥକ ହେଇଯାଇଛି। ଯଦି ନ ପାଇଥାନ୍ତୁ, ବହୁତ ଭଣ୍ଡ ଗୁରୁ ରହିଛନ୍ତି, ଆଜି ଭଣ୍ଡ ଗୁରୁ ସବୁ ରହିଛନ୍ତି, ଜେଲ୍ ଭିତରେ ରହିଛନ୍ତି, ବହୁତ ତଥାଗତ କ'ଣ ଚୈତନ୍ୟ ମହାପ୍ରଭୁଙ୍କର ଅବତାର ତଥାଗତ ସବୁ ଗୁରୁ ରହିଛନ୍ତି ବହୁତ ପ୍ରକାର, ଯାଇ ଜେଲ୍ରେ ରହିଥାନ୍ତେ, ଆମେ ବି ଜେଲ୍ରେ ରହିଥାନ୍ତୁ ଆଜି, ଆମର ମଧ୍ୟ ଜନ୍ମ ସାର୍ଥକ ହେଇ ସେଇଭଳି ଭାବରେ ଜଣେ ଉନ୍ନତ ଗୁରୁ ପ୍ରାପ୍ତ ହେଇଛେ ଆମେ, ଇଏ ଆମର ଜନ୍ମ ସାର୍ଥକ ହେଲା। ସାର୍ଥକ ମଭୁତ ମଦି ମଦ ଇଦୃଶ ଅନୁରାଗ ଦୁଷ୍ଟ, ଏଇ ଯେଉଁ ଅନୁରାଗ ରହିଛି, ଅନୁରାଗ ସ୍ତର ମୁଁ କହିଲି କେଉଁ ସ୍ତରରେ ସେ ଅଛନ୍ତି, ଆଜି ଦେଖିଲି ତାଙ୍କର ବୁଦ୍ଧି ସପ୍ତମ, ବହୁତ ବୁଦ୍ଧି ରହିଛି ତାଙ୍କର, ଏ ସାଧାରଣ ବୁଦ୍ଧିବାଲା ନୁହଁ, ଏ ବୁଦ୍ଧି ସପ୍ତମ, ସେଥିପାଇଁ ପ୍ରଥମେ କୁହାଗଲା ତାଙ୍କ ବିଷୟରେ। ସେହି ଉଦ୍ଧବ ସେମାନେ ସବୁବେଳେ ମନେ ରଖିବା, ଏ ଉଦ୍ଧବ, ଏ ବ୍ୟାକ୍ଗ୍ରାଉଣ୍ଡ, ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ରହିଛି, ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଏଇଟା ଆମର, ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ରେ ଏଇଟା ଶୁଣିବା, ଆନନ୍ଦ ଲାଗିବ। ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ କଥା ଯେଉଁ କୁହାଯିବ, ଆମର ଲାଲ ଗୋବିନ୍ଦଙ୍କର କଥା ଆଜି ସାରା ପୃଥିବୀରେ ଛଳ ପକାଇ ଦେଇଛି, ଇସ୍କନରେ ବ୍ୟାନ୍ ହେଇଯାଇଛି କିନ୍ତୁ ସାରା ପୃଥିବୀରେ ଛଳ ପକାଇ ଦେଇଛି, କାହିଁକି ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ରହିଛି, ମ୍ୟୁଜିକ୍ ରହିଛି, ଆମର ମ୍ୟୁଜିକ୍ ଆସିଗଲା ବର୍ତ୍ତମାନ, ଆମର ମଧ୍ୟ ମ୍ୟୁଜିକ୍ ଆସିଗଲା, ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍, ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ରେ ଆନନ୍ଦ ଲାଗିବ, କଥାଟା ଆନନ୍ଦ ଲାଗିବ। ତେଣୁ ଇଏ ଯେଉଁ ଇଏ ହେଉଛି ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଆମର, ଇଏ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଉଦ୍ଧବ, ସେଥି ପ୍ରଥମେ କହିଲେ ସୁଖଦେବ ଗୋସ୍ୱାମୀ, ପ୍ରଥମେ ତାକୁ କହିଲେ ଦଶ ଛନ୍ଦ ଛୟାଳିଶ ଛନ୍ଦ ଶୋକ ଏକ, କ'ଣ ନା ଉଦ୍ଧବ କିଏ ବିଷ୍ଣାଂ ପ୍ରବର ମନ୍ତ୍ରୀ କୃଷ୍ଣସ ଦୈତ ସଖା ଶିଷ୍ୟ ବୃହସ୍ପତି ସାକ୍ଷା ଉଦ୍ଧବ ବୁଦ୍ଧି ସପ୍ତମ, ଇଏ ହେଉଛି ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍। ଆମେ ଯେତେବେଳେ କଥା କହିବା, ଉଦ୍ଧବ କଥା ବା ଶୁଣିବା, ଏଇ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଆମ ପାଖେ ଆସିବ। ଏହି ଉଦ୍ଧବ ସେ ସାଧାରଣ ବ୍ୟକ୍ତି ନୁହନ୍ତି, ଭଗବାନ ପଠେଇଲେ ତାଙ୍କୁ, ସାଧାରଣ ବ୍ୟକ୍ତି ନୁହନ୍ତି। ତେଣୁ ସେ ସେହି ଉଦ୍ଧବ ବର୍ତ୍ତମାନ ଚିନ୍ତା କରୁଛନ୍ତି, ଅନୁରାଗ ସ୍ତରରେ ଅଛନ୍ତି, ଜାଣିଛନ୍ତି ସବୁ, ଅନୁରାଗ ସ୍ତର ଦୁଷ୍ଟ ଇତି ତୟୋ ଦୁଃଖ ଦର୍ଶନେ ବି ଉଦ୍ଧବ ସାନନ୍ଦ। ଆମେ ଗତକାଲି କହିଥିଲେ, ଜଣେ ଯେତେବେଳେ ଦୁଃଖ କରୁଛି, ଅନ୍ୟ ଜଣେ ଯଦି ହସିବ ତାକୁ କେତେ ଖରାପ ନ ଲାଗିବ, ମୋର ନିଜର ଅଭିଜ୍ଞତା ରହିଛି। ମୋର ଯେତେବେଳେ ଭଉଣୀ ଚାଲିଗଲେ, ମୁଁ ଯେତେବେଳେ ପ୍ରଥମେ ଆସୁଥିଲି ଏ ଭକ୍ତି ମାର୍ଗରେ ଆସୁଥିଲି, ଦୀକ୍ଷା ନେଇନଥିଲି, କିଛି କରୁନଥିଲି, ଜପ କରୁଥିଲି ମୋର ଭଉଣୀ ଚାଲିଗଲେ, ଆତ୍ମହତ୍ୟା ବା ଯାହା ବି ହେଉଛି, ମୃତ୍ୟୁବରଣ କଲେ ଯାହା ବି ହେଉ, ଯେତେବେଳେ ଖବର ଶୁଣିଲି ବହୁତ ମନ ଦୁଃଖ ହେଲା। ମୋର ସେତେବେଳେ ଏଇ ଭାବନାଟା ଆସିଲା,
ଏ ଭଗବାନ ପଥରେ ଆସିଲେ ମଧ୍ୟ ଏସବୁ ଆସିବ। ମୁଁ ଜପ ଆରମ୍ଭ କଲି, ମୋର ଭଉଣୀ ଚାଲିଗଲା। ଆମର ଇଏ କହୁଥିଲେ ଆମର ଗୌରମାନ ପ୍ରଭୁ, ହଁ କୃଷ୍ଣଙ୍କର ଭଜନ କଲି, ମୋ ପୁଅ ଚାଲିଗଲା, ମୁଁ ତ ଭଜନ କରିବିନି, ଆଜି ବନ୍ଦ କରିଦେଲି। ଏ ଭଗବାନ ଲୀଳା, ଗୁରୁଦେବ ଜାଣିଲେ କହିଲେ ତୁ କୃଷ୍ଣ ଭଜନ କରିବା ତୁ ରାମଙ୍କର ଭଜନ କର, କୃଷ୍ଣ ଭଜନ ନ କଲେ ମଧ୍ୟ ରାମଙ୍କର ଭଜନ କର। ମୁଁ ଚିନ୍ତା କରିଲି ସେଇଭଳି ଭାବରେ, ମୁଁ ନାମ ଆରମ୍ଭ କଲି, ଜପ କଲି, ମୋର ଭଉଣୀ ଚାଲିଗଲା, ମୁଁ ଜପ ଭଗବାନ କାହିଁକି ଜପିବି, ହଁ କିନ୍ତୁ ମୋର ହଁ ସେହି ସମୟରେ ଜଣେ ଆସି ବହୁତ ଖୁସିକିରି ଆନନ୍ଦରେ କଥା କହିଲା ମୋତେ, ଭାଇ ପ୍ରକୃତରେ ମୋର ଭଉଣୀ ମରିନାହିଁ କି, ମୃତ୍ୟୁବରଣ କରିନାହିଁ କି, ଦେଖିଲେ ମୋର ଭଉଣୀ ମୃତ୍ୟୁବରଣ କରିଛି, କିନ୍ତୁ ସିଏ ତା'ର ଏଭଳି ଅଭିବେକ ସିଏ ରହିଛି, ସିଏ ଆନନ୍ଦରେ ହସି ହସି କଥା କହୁଛି। ହଁ ଆଜି ନନ୍ଦ ମହାରାଜ କ'ଣ ଭାବୁଥିବେ, ହଁ ନନ୍ଦ ମହାରାଜ ଦୁଃଖ ଦେଖି କ୍ରନ୍ଦନ କରୁଛନ୍ତି, ଦୁଃଖ ଦେଖି ଇଏ ହସୁଛନ୍ତି, ଆନନ୍ଦ ମୁଦା ନ ହସିଲେ ମଧ୍ୟ ଭିତରେ ଯେଉଁ ହୃଦୟର ଅନ୍ତର ଭାବ ରହିଛି ନନ୍ଦ ମହାରାଜ ଜାଣିପାରୁଛନ୍ତି, ମୁଦା ଆନନ୍ଦ ପ୍ରସ୍ଫୁଟିତ ହେଉଛି ମୁଖରେ ଆସୁଛି ସେ କଥା। ତେଣୁ ଦୁଷ୍ଟ ହେଇଛି ତୟ ଦୁଃଖ ଦର୍ଶନେ ବି ଉଦ୍ଧବ ସା ଆନନ୍ଦ, ଉଦ୍ଧବଙ୍କର ଆନନ୍ଦ, ତାଙ୍କର ଦୁଃଖ ଦେଖି ଆଙ୍କ ଆନନ୍ଦ। ଇଏ ଭଗବତ କଥା, ଏତେ ବୁଝିବା ଏତେ ସହଜ ଜିନିଷ ନୁହଁ, ଜଣେ ଯିଏ ହେଲେ ବୁଝିଦେବ ଇଏ କରିଦେବ, ସହଜ ଜିନିଷ ନୁହଁ ଏ ଜିନିଷ। ଆମେ କହୁନା ଯେ ଆମେ ସବୁ ଜାଣିଗଲୁ ସବୁ, ଆମେ କିଛି ଜାଣିନାହୁଁ, ଆମେ ସେଇ ଗେଣ୍ଡା ସମୁଦାୟରେ ରହିଛୁ, ଭିତରକୁ ପ୍ରବେଶ କରିନାହୁଁ। ଯେତିକି ଆମର ଶୁଣିଛୁ, ଯେତିକି ଆମର ଗୁରୁଦେବ କହିଛି ଶ୍ରୀଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ଶୁଣିଛୁ, ଯେତିକି ଶାସ୍ତ୍ର ଅଧ୍ୟୟନ କରୁ, ଯେତିକି ଆମର ଶକ୍ତି ରହିଛି ସେତିକି ଆମେ କହୁଛୁ। ଆମର ଯେ ପୂର୍ଣ୍ଣ ଶକ୍ତି ରହିଯାଇଛି ଆମେ ସବୁ ଜାଣିଯାଇଛୁ ସବୁ, ସେ କଥା ନୁହଁ। ଯେତିକି ଆମର ହୃଦଗମ ହେଉଛି, ହୃଦୟଗମ ହେଉଛି, ଅନ୍ତର କଥା ଆସୁଛି, ସେଇଟା ଆମେ କହୁଛେ। ତେଣୁ ଏ ଶ୍ଳୋକର ଭାଷାରେ କହୁଛନ୍ତି ସନାତନ ଗୋସ୍ୱାମୀ କହୁଛନ୍ତି, ଏ ସରି ଏଇଟା ମୁଁ ଆଗୁଆ ଥର କହିଦେଲି, 29 ଶ୍ଳୋକ ଆଜି କହିଲି କି, ମୁଁ ଏଇଟା ଆଗୁଆ କହିଦେଇଥିଲି, ଏଇଟା ସେ ମୋର ସେଇଟା ଗୋଟେ ଅସୁବିଧା ହେଉଛି, 29କୁ ମୁଁ 28ରେ ପଢ଼ିଦେଲି, ସେ ତ ଅସୁବିଧା ବୁଝି ହେଲା ନାହିଁ। ଦେଖନ୍ତୁ ଏଇ ଯେଉଁ ଶ୍ଳୋକ ରହିଛି, ଶ୍ଳୋକ ଅନୁସାରେ ଦେଖିଲେ ପଢ଼ିଲେ ଜଣାପଡ଼ିବ, ଶ୍ଳୋକର ୱାର୍ଡ଼ ଦେଖିଲେ ଜାଣିବ। ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ, ପ୍ରତି ଅକ୍ଷରର ଅର୍ଥ ରହିଛି। ଆଚାର୍ଯ୍ୟମାନେ ଟୀକା କରି ବହୁତ ଆଚାର୍ଯ୍ୟ ରହିଛନ୍ତି, ତୟୋରିଥଂ ଭଗବତୀ, ସନାତନ ଗୋସ୍ୱାମୀ ଭଗବତୀର ଅର୍ଥକୁ ବ୍ୟାଖ୍ୟା କଲେ। ଆମେ ଖାଲି କହିଦେଲେ ଭଗବତୀ, ପ୍ରଥମେ ମୁଁ ଯେଉଁ କହିଲି ମୋର ବ୍ୟାଖ୍ୟା, ସେଇଟା ମୋର ବ୍ୟାଖ୍ୟା ମାନେ ଯେତିକି ଅର୍ଥ ବୁଝିଲି ସେଇଟା ମୁଁ କହିଲି। ଭଗବତୀ କହିଲେ ଭଗବାନ ଷଡ଼େଶ୍ୱରୀରେ ପୂର୍ଣ୍ଣ ନା, ଭଗବତୀ କହିଲେ ଏ ସନାତନ ଗୋସ୍ୱାମୀ କହିଲେ, ଭଗବତୀ କହିଲେ ଇଏ ଯେଉଁ ଉଦ୍ଧବଙ୍କର ଭାବ, ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଦେଖନ୍ତୁ ଶୁଣନ୍ତୁ, ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଦେଖିକିରି ଏଇଟା ବୁଝିବେ, ଇଏ ଉଦ୍ଧବ ଏହିଭଳି ଭାବେ ଚିନ୍ତା କରୁ, ଉଦ୍ଧବ ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ରହିଛି ତାଙ୍କର, ଭଗବତୀ ଯେଉଁ କହିଲେ ଉଦ୍ଧବଙ୍କର ଭାବକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ସେ ଭାବକୁ ସନାତନ ଗୋସ୍ୱାମୀ ଯେତେ ଶୁଣିଲେ ସେ ଏଇଟାକୁ ପ୍ରକାଶ, ଭଗବତୀ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ବ୍ରହ୍ମ ରୁଦ୍ରାଦି ଧ୍ୟେୟ ପାଦ ନଖଚନ୍ଦ୍ରିକେ ନିଜେଶ୍ୱରେ, ଭଗବତୀ ଉଦ୍ଧବ ହେଉଛନ୍ତି, ଉଦ୍ଧବ ଜାଣୁଛନ୍ତି ଇଏ ହେଉଛନ୍ତି ଭଗବାନ, ନନ୍ଦ ଯଶୋଦା ଜାଣୁଛନ୍ତି ଇଏ ମୋର ପୁତ୍ର। ତେଣୁ ଉଦ୍ଧବଙ୍କର ଭାବ କ'ଣ ନା, ଭଗବତୀ କହିଲେ ବ୍ରହ୍ମ ରୁଦ୍ରାଦି ଧ୍ୟେୟ, ଇଏ ସାଧାରଣ ଇଏ ଭଗବାନ ନୁହଁ, ସୋକଣ୍ଡ ଭଗବାନ ନୁହଁ, ଆମର ସେଥିପାଇଁ କୁହାଯାଏ ଦ୍ୱିତୀୟ ନମ୍ବର ଅପରାଧ, ଭଗବାନ ବିଷ୍ଣୁଙ୍କ ନାମ ସହିତ ବ୍ରହ୍ମା ଶିବାଦି ଦେବତାମାନଙ୍କୁ ନାମଙ୍କ ସମାନ କରିବା ବା ସ୍ୱତନ୍ତ୍ର ବିଚାର କରିବା ଗୋଟେ ଅପରାଧ। ତେଣୁ ଭଗବତୀ କହିଲେ ଏଇଟା ଆସିବ, ଭଗବତୀ କହିଲେ ତାଙ୍କର ଧାରଣା ହେଉଛି କ'ଣ ନା, ବ୍ରହ୍ମ ରୁଦ୍ରାଦି ଧ୍ୟେୟ ପାଦ ନଖଚନ୍ଦ୍ରିକେ, ବ୍ରହ୍ମା ରୁଦ୍ର ଇଏ ଯାହାକୁ ଧ୍ୟାନ କରୁଛନ୍ତି ପାଦ ନଖଚନ୍ଦ୍ର, ଆମେ ଖାଲି ଲାଗିବ ନଖ, ଆମର ନଖ ଭଳିଆ ଆମେ ଚିନ୍ତା କରିବା, ଭଗବାନ ପାଦ ନଖ ହେଉଛି ଚନ୍ଦ୍ର, କେତେ ଜ୍ୟୋତ୍ସ୍ନା ରହିଛି, ଶୀତଳତା ରହିଛି, କେତେ କ'ଣ ରହିଛି ପାଦ ନଖ ଉପରେ, ବହୁତ ପ୍ରକାର ରହିଛି କଥା ସବୁ ରହିଛି, ମଧୁରମ 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 ସବୁ ମଧୁର, ଚୈତନ୍ୟ ଚରିତ୍ରାମୃତରେ ମହାପ୍ରଭୁ ଏଇଟା ଆସ୍ୱାଦନ କରୁଥିଲେ, ପାଦ ନଖ ଚନ୍ଦ୍ର ରହିଛି ସେଇଟାକୁ ଆସ୍ୱାଦନ କରୁଥିଲେ ମହାପ୍ରଭୁ, ସନାତନ ଗୋସ୍ୱାମୀଙ୍କ ସହିତ ଆଲୋଚନା କରିଛନ୍ତି, ଚୈତନ୍ୟ ଚରିତ୍ର ମଧ୍ୟ ଲୀଳାରେ ବର୍ଣ୍ଣନା କରାଯାଇଛି। ତେଣୁ ଭଗବତୀ କହିଲେ ବ୍ରହ୍ମ ରୁଦ୍ରାଦି ଧ୍ୟେୟ ପାଦ ନଖ ଚନ୍ଦ୍ରିକେ ନିଜ ଈଶ୍ୱରେ, ନିଜ ଈଶ୍ୱର ଏହି ଭାବ ଉଦ୍ଧବଙ୍କର, ବ୍ରହ୍ମା ରୁଦ୍ର ଯାହାକୁ ଧ୍ୟାନ କରନ୍ତି, କ୍ଷମା ପ୍ରାର୍ଥନା କରିଥିଲେ, ସମସ୍ତେ କ୍ଷମା ପ୍ରାର୍ଥନା କରିଛନ୍ତି, ବ୍ରହ୍ମା କ୍ଷମା ପ୍ରାର୍ଥନା କରିଛନ୍ତି, ଶିବଜୀ କ୍ଷମା ପ୍ରାର୍ଥନା କରିଛନ୍ତି, ସବୁ ରହିଛି ଭାଗବତରେ ବର୍ଣ୍ଣନା କରାଯାଇଛି। ବ୍ରହ୍ମା ଚୋରି କରିଦେଲେ, ଏତେ ବଡ଼ ଲୋକ ହେଇ ଗୋଟେ ଚୋରି କଲେ, ଚୋରି କରି କ୍ଷମା ପ୍ରାର୍ଥନା କଲେ, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ପୁରା ଗୋଟେ ଅଧ୍ୟାୟ ଚାଲିଗଲା କ୍ଷମା ପ୍ରାର୍ଥନା ପ୍ରଭୁ କ୍ଷମା କରନ୍ତୁ ପ୍ରଭୁ କ୍ଷମା କରନ୍ତୁ ପ୍ରଭୁ କ୍ଷମା କରନ୍ତୁ ପ୍ରଭୁ କେତେ ଶ୍ଳୋକ ଅଛନ୍ତି ଷାଠିଏରୁ ଉର୍ଦ୍ଧ ଶ୍ଳୋକ ଅଛନ୍ତି ପ୍ରଭୁ କ୍ଷମା କରନ୍ତୁ ପ୍ରଭୁ କ୍ଷମା କରନ୍ତୁ ପ୍ରଭୁ ବ୍ରହ୍ମା ତାଙ୍କର ଧ୍ୟେୟ ସେ ଧ୍ୟାନ କରୁଛନ୍ତି ଚତୁର୍ମୁଖରେ ଆମେ ଗୋଟିଏ ମୁଖରେ କ'ଣ ଧ୍ୟାନ କରୁଛେ ଚତୁର୍ମୁଖରେ ସେ ଧ୍ୟାନ କରୁଛନ୍ତି ରୁଦ୍ର ପଞ୍ଚମୁଖରେ ଧ୍ୟାନ କରୁଛନ୍ତି ଅନନ୍ତଦେବ ଏହିଭଳି ଭାବରେ ଆଦି ଶବ୍ଦ ରହିଛି ନା ଆଦି ନାହିଁ ଏ ଯେଉଁ ଆଦି ଇଏ ମଧ୍ୟ ଆସିବ ଅନନ୍ତଦେବ ଆସିବେ ଦଶ କ'ଣ ଦଶ ଶତାନନ ଦଶ ଇଣ୍ଟୁ ଶହେ ଯେତିକି ହେବ ହିସାବ କରନ୍ତୁ ମ୍ୟାଥମେଟିକ୍ସ ଯେଉଁମାନେ ଅଛନ୍ତି ସେମାନେ କହିବେ କେତେ ହେବ ହଜାର ହେବ ନା କେତେ ଏତିକି ମୁଖରେ ସେ ଭଗବାନ ଧ୍ୟାନ କରୁଛନ୍ତି ଗୁଣଗାନ କରୁଛନ୍ତି ବ୍ରହ୍ମରୁଦ୍ରାଦି ଧ୍ୟେୟ ପାଦନାଖ ଚନ୍ଦ୍ରିକେ ନିଜେ ଈଶ୍ୱରେ ଏ ଭଗବତୀ ମୋର ଈଶ୍ୱର ଇଏ ମୋର ପ୍ରଭୁ ମୋର କଣ୍ଟ୍ରୋଲର ଶ୍ରୀକୃଷ୍ଣେ କୃଷ୍ଣଙ୍କ କଥା ଚିନ୍ତା କରୁଛନ୍ତି ସର୍ବମାଧୁରୀ ଭରପୂର୍ଣ୍ଣ ସବୁକିଛି ମାଧୁରୀ ମାଧୁର୍ଯ୍ୟ ରହିଛି ମାଧୁର୍ଯ୍ୟ କଥା ଆସିବ ମାଧୁର୍ଯ୍ୟ କଥା ଐଶ୍ୱର୍ଯ୍ୟର ଆହୁରି ଉର୍ଦ୍ଧ କଥା ମାଧୁରୀ ଚେତନ ଚର୍ଚ୍ଚା ମଧ୍ୟ ସେସବୁ ଆସିବ କୃଷ୍ଣ ମାଧୁର୍ଯ୍ୟର ଏକ ଅପରୂପ ମୃତ ଯେଉଁ ପାନ କରିବେ ତାଙ୍କୁ କୃଷ୍ଣା ଶାନ୍ତି ହେବ ନାହିଁ ଯେତେ ଶୁଣୁଥିବେ କହିବେ ଆହୁରି କୁହ ଆହୁରି କୁହ ଆହୁରି କୁହ ଯେମିତି ପରୀକ୍ଷିତ ମହାରାଜଙ୍କ ଅବସ୍ଥା ଆସିଥିଲା ବିଧିକୁ ନିନ୍ଦା କରିବେ ଏସବୁ କଥା ରହିଛି ତେଣୁ ପାଦ ନଖ ଚନ୍ଦ୍ରିକେ ନିଜ ବିଷୟରେ ଶ୍ରୀକୃଷ୍ଣେ ସର୍ବମାଧୁରୀ ପରିପୂର୍ଣ୍ଣ ସବୁ ମାଧୁରୀ ରହିଛି ତାଙ୍କର ତୟୋ ବ୍ରଜନାଥ ୟୋ ବ୍ରଜଙ୍କର ନାଥ ଏ ବ୍ରଜଙ୍କର ବ୍ରଜବାସୀ ସମସ୍ତଙ୍କର ସେ ନାଥ ହେ ନାଥ ନାରାୟଣ ହରି ହେ ନାଥ ନାରାୟଣ ହରି ଏଭଳି ଭାବରେ ନାଥ ସିଏ ସମସ୍ତଙ୍କର ନାଥ ନାଥ ସମସ୍ତଙ୍କର ସେ ନାଥ ଭାଗବତ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହିଲେ କ'ଣ ସେ ନାଥ ନା କ'ଣ ନା ସେ ଲକ୍ଷ୍ମୀଙ୍କର ନାଥ କମଳାଙ୍କର ନାଥ ଶ୍ରୀୟପତି ଯଜ୍ଞପତି କ'ଣ ସବୁ ସମସ୍ତଙ୍କ ପତି ପତି ସ୍ଥାନ୍ତ ବୁଦ୍ଧି ଅସୁତା ସବୁ ପତି ସିଏ ଶ୍ରୀୟପତି ଲକ୍ଷ୍ମୀଦେବୀଙ୍କର ସେ ପତି ଯଜ୍ଞର ପତି ସିଏ ଧିଆପତି ଆମର ବୁଦ୍ଧିର ସେ ହେଉଛନ୍ତି ପତି ଧରାପତି ଧରାର କ'ଣ ଭୂମିର ସେ ହେଉଛନ୍ତି ପତି ଶ୍ରୀୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ପ୍ରଜାପତି ପତି ଗତିଷ୍ଠାନ୍ତ କୃଷ୍ଣ ସତ୍ୟତା ପ୍ରସିଦ୍ଧତା ମେ ଭଗବାନ ସତାଙ୍କପତି ସମସ୍ତଙ୍କର ସେ ନାଥ ସମସ୍ତ ଜଗନ୍ନାଥ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ ପିତା କହୁଛନ୍ତି ସ୍ୱାମୀ ମା କହୁଛନ୍ତି ସ୍ୱାମୀ ପୁଅ କହୁଛନ୍ତି ସ୍ୱାମୀ ଝିଅ କହୁଛନ୍ତି ସ୍ୱାମୀ ଭଉଣୀ କହୁଛନ୍ତି ସମସ୍ତଙ୍କର ସ୍ୱାମୀ ସିଏ ଜଗନ୍ନାଥ ସ୍ୱାମୀ ତେଣୁ ସେ ନାଥ ସମସ୍ତଙ୍କ ନାଥ ସେହି ବ୍ରଜନାଥ ହିଁ ଆସିବ ତା ପରେ ଆସିବ ଅଧ୍ୟାୟର କଥା ପରମଂ ସର୍ବୋତ୍ତମ ଅନୁରାଗ ଆ ଉପରେ ଆଉ ଅନୁରାଗ ନାହିଁ ସର୍ବୋତ୍ତମ ଅନୁରାଗ ସ୍ତରରେ ସେ ପହଞ୍ଚିଗଲେ ସବୁଠାରୁ ଉନ୍ନତ ସ୍ଥିତିରେ ପହଞ୍ଚିଗଲେ ଏଇଟାକୁ ଦେଖିଲେ ବିକ୍ଷ ଇଥଂ ଏହି ଶ୍ଳୋକରେ ଏଇଭଳି ଭାବରେ ଅର୍ଥ ସବୁ ରହିଛି ଅନୁରାଗ ତେଣୁ ଏଇଭଳି ଭାବରେ ନନ୍ଦ ମାହ ବର୍ତ୍ତମାନ ନନ୍ଦକୁ କହିବେ ସେ କଥା ତେଣୁ ଇଏ ହେଉଛି ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଆମର ବର୍ତ୍ତମାନ ହୋଇଗଲା କାଲି ଯେତେବେଳେ ଶୁଣିବା ନନ୍ଦ କ'ଣ କହିବେ ଏହି ବ୍ୟାକଗ୍ରାଉଣ୍ଡରେ ଆମେ ଚିନ୍ତା କରିବା ଏହିଭଳି ଭାବରେ ଏହି ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ଆମ ପାଇଁ ହେଉଛି ବ୍ୟାକଗ୍ରାଉଣ୍ଡ ମ୍ୟୁଜିକ୍ ପ୍ରାଧାନ୍ୟ ନନ୍ଦମହ କାହିଁକି କହିଲେ ପ୍ରାଧାନ୍ୟ କିମ୍ବା ମାତୁ ସ୍ନେହ ବିହଳ ତେନ ଶ୍ରବଣ ଅସକ୍ତେ କାହିଁକି ନନ୍ଦ ମାହ କହିଲେ ଯଶୋଦା କ'ଣ ନଥିଲେ କି ସେଠି ପଳେଇଗଲି ଉଠି ପଳେଇଲେ କି ଯଶୋଦା ନା ଯଶୋଦା ତ ରହିଛନ୍ତି କିନ୍ତୁ ନନ୍ଦ ମାହ କାହିଁକି କହିଲେ ନା ସନାତନ ଗୋସ୍ୱାମୀଙ୍କୁ ନନ୍ଦ କାହିଁକି ନା ପ୍ରାଧାନ୍ୟ ତ ପ୍ରଧାନ ଭାବରେ ନନ୍ଦ କହୁଛନ୍ତି ଯଶୋଦା ମଧ୍ୟ ଶୁଣିପାରିବେ ଏବଂ ତାଙ୍କୁ ଯେଉଁ କହିଲେ ଆମେ ମଧ୍ୟ ଶୁଣୁଛେ ଇଏ ନିତ୍ୟ ଲୀଳା ଇଏ ଶୁଣୁଛେ ପ୍ରାଧାନ୍ୟ ନନ୍ଦ ହେଉଛନ୍ତି ମୁଖ୍ୟ ରୋହିତ ସିଏ ମୁଖ୍ୟ ଶୁଣିଲେ କିମ୍ବା ମାତୃ ସ୍ନେହ ବିହଳ ତେନ ଶ୍ରବଣ ଅଶକ୍ତି ଆଉ ସିଏ ତ ମାଆଙ୍କର ମାଆ ସ୍ନେହରେ ରହିଛନ୍ତି ପୁତ୍ର ସ୍ନେହରେ ରହିଛନ୍ତି ଶ୍ରବଣ ପାଇଁ ଆଉ ସେ ନୁହନ୍ତି ଶୁଣିବା ପାଇଁ ସେ ଆଉ ତାଙ୍କର ନାହିଁ ଯୋଗ୍ୟତା ନାହିଁ ତେଣୁ ନନ୍ଦ ନନ୍ଦ ଯଶୋଦା ହେଉ ତେଉ ରୀତି ଭଗବତୀ ନନ୍ଦ ଯଶୋଦୟ ହେଉ ଦୀକ୍ଷାନୁ ରାଗଂ ପରମଂ ନନ୍ଦୋ ମହ ନନ୍ଦ ମାହ ତେଣୁ ନନ୍ଦ ମାହ ନନ୍ଦ ଏତି ପ୍ରେମ ଭକ୍ତ୍ୟା ଜଗଦିତି ପରମ ସ୍ନିଗ୍ଧତ୍ୱାଦିନ କୃଷ୍ଣମେବ ବେତି ନନ୍ଦ କୃଷ୍ଣ ଏବ ଇଏ ଅର୍ଥଟା ମୁଁ ବୁଝିପାରୁନି ଇଏ ହେଉଛି ଏହିଭଳି ଭାବ ପ୍ରେମ ଭକ୍ତି ପ୍ରେମ ଭକ୍ତି ସ୍ତରରେ ସେ ଅଛନ୍ତି ତେଣୁ ଦାମ ବନ୍ଧନାଦିନା ତସ୍ୟ ଭକ୍ତବଶ୍ୟାତ ଯଦି ଯଶୋ ବିସ୍ତାରଣା ଯଶୋଦା ନନ୍ଦ ଯଶୋଦୟ ଯଶୋଦା ଯିଏକି ଯଶ ବିସ୍ତାର କରିଛନ୍ତି ଭଗବାନଙ୍କର ଯଶ ବିସ୍ତାର କରିଛନ୍ତି ଭଗବାନଙ୍କ ସବୁ ଯଶ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣରେ ଭଗବାନଙ୍କର ହେଉଛି ଗୋଟେ ଗୋଟିଏ ଐଶ୍ୱର୍ଯ୍ୟ ହେଉଛି ଯଶ ଏବଂ ଆମେ ଯିଏ ଯେତେ ଯଶ ପ୍ରାପ୍ତ ହେଉଛେ ସେ ଭଗବାନ କୃପାରୁ ପ୍ରାପ୍ତ ହେଉଛେ ଭଗବତ ଗୀତାରେ ଭଗବାନ କହିଲେ କେଉଁଠି ଏକାଦଶ ଅଧ୍ୟାୟରେ କହିଲେ ତସ୍ମାତ୍ ମୁତିଷ୍ଠ ଯଶୋ ରବଶ୍ୟ ତୁମେ ଯଶ ପାଅ ସବୁ ଯଶ ଭଗବାନଙ୍କର କିନ୍ତୁ ସିଏ ନିଜେ ଗ୍ରହଣ କରନ୍ତିନି ତୁମ ତାଙ୍କର ଦେଇଦିଅନ୍ତି ଭକ୍ତମାନଙ୍କୁ ଦେଇଦିଅନ୍ତି ନିଅ ତୁମେ ଯଶ ନିଅ ତୁମେ ଯଶ ନିଅ ତୁମେ ଯଶ ନିଅ ଭଗବାନ ଚାହିଁଥିଲେ ସାରା ପୃଥିବୀରେ ପ୍ରଚାର କରିପାରିଥାନ୍ତେ କିନ୍ତୁ ପ୍ରଭୁପାଦଙ୍କୁ ଯଶ ପ୍ରଦାନ କରିବା ପାଇଁ ରହିଲେ ପୃଥିବୀତେ ଆଚର୍ଯ୍ୟ ନଗରାଜ ଗ୍ରାମ ସର୍ବତ୍ର ପ୍ରଚାର ହେବ ମୋର ନାମ ସବୁଠାରେ ମୋର ନାମ ପ୍ରଚାର ହେବ ଏବଂ ପ୍ରଭୁପାଦଙ୍କୁ ସେ ଯଶ ଦିଆଗଲା ପ୍ରଭୁପାଦ ଚାହିଁଥିଲେ ବୈଜ୍ଞାନିକମାନେ ମଧ୍ୟ ପ୍ରଚାର କରିପାରିଥାନ୍ତେ ନୁହଁ ଯେ ସେ ପ୍ରଚାର କରିପାରିନଥାନ୍ତି ନା ସେ ଯଶ ଦେଲେ ତାଙ୍କର ଶିଷ୍ୟଙ୍କୁ ଭକ୍ତିସ୍ୱର ଦାମୋଦର ସ୍ୱାମୀ ମହାରାଜଙ୍କୁ ଦେଲେ ତୁମେ ପ୍ରଚାର କର ସେ ଯଶ ପାଆନ୍ତୁ ତୁମେ ଯଶ ପ୍ରାପ୍ତ ହୁଅ ଇଏ ହେଉଛି ଯଶ ଯଶ ତାଙ୍କ ପାଖକୁ ଆସି ପହଞ୍ଚିବ ଆଜି ମା ଯଶୋଦା ଭଗବାନ ଯଶ ପ୍ରଦାନ କରୁଛନ୍ତି ଯାହାଙ୍କ ଠାରୁ ଆମେ ଯଶ ପ୍ରାପ୍ତ ହେଉଛେ ଯଶ ଭିତରେ କୀର୍ତ୍ତି ଭିତରେ କାହାର ଶ୍ରେଷ୍ଠ କୀର୍ତ୍ତି ବା ଯଶ କାହାର ଶ୍ରେଷ୍ଠ ଯଶ ମହାପ୍ରଭୁ ପଚାରିବେ ରାୟରାମାନନ୍ଦକୁ କାବେରୀ ନଦୀ ତଟରେ ଏ ଗୋଦାବରୀ ନଦୀ ତଟରେ ଦାକ୍ଷିଣାତ୍ୟରେ ରାୟରାମାନନ୍ଦ ଥିଲେ ଭାଇସରୟ ଥିଲେ ସେ ସମୟରେ ଆମର ଓଡ଼ିଶା ଦେଶ ସେ ଯେଉଁ ଏତେ ବିସ୍ତାର ଲାଭ କରିଥିଲା ଗୋଦାବରୀ ନଦୀ ପର୍ଯ୍ୟନ୍ତ ଥିଲା ଆମର ଇଏ ଓଡ଼ିଶାର ସୀମା ସେଇଠି ଥିଲେ ରାୟରାମାନନ୍ଦ ଗଭର୍ଣ୍ଣର ଥିଲେ ମହାପ୍ରଭୁ ତାଙ୍କୁ ପଚାରିଲେ ଯଶ ଭିତରେ କାହାର ଯଶ ଶ୍ରେଷ୍ଠ ନା ରାଧାକୃଷ୍ଣଙ୍କର ଯିଏ ଭକ୍ତ ତାଙ୍କର ଭକ୍ତ ଯଶ ହେଉଛି ଶ୍ରେଷ୍ଠ ତବ କଥାମୃତମ୍ ତପ୍ତ ଜୀବନମ୍ କବି ବିରୀଡ଼ିତମ୍ କର୍ମ ସା ଶ୍ରୀମଦ ଯଶ ବିସ୍ତାର ହେବ ତାଙ୍କର ଯଶ ଭଗବାନ କଥାକୁ ଯେଉଁ ଗାନ କରିବେ ସେମାନେ ଯଶ ବିସ୍ତାର କରିବେ ତାଙ୍କର ଯଶ ହେଇଯିବ ଭଗବାନଙ୍କ ଯଶ ସହିତ ତାଙ୍କର ମଧ୍ୟ ଯଶ ପ୍ରାପ୍ତ ହେବେ ସେମାନେ ଯଶୋଦା ସେଥିପାଇଁ ତାଙ୍କ ନାଁ ହେଲା ଯଶୋଦା ଯଶ ପ୍ରଦାନ ଯଶ ଦାନ କରନ୍ତି ଯଶୋଦା ପ୍ରତି ଆମର ଏତେ ଜ୍ଞାନ ନାହିଁ ଆମର ସେ ଶ୍ରୀମଦ ରାଧାକୃଷ୍ଣ ସ୍ୱାମୀ ମହାରାଜ ବ୍ୟୁତ୍ପତି ଯେଉଁଟାକୁ କୁହାଯାଏ ବ୍ୟୁତ୍ପତି କ'ଣ ପାଇଁ ତାର ଅର୍ଥ ସେଭଳି ହେଇଯାଇଛି ବ୍ୟୁତ୍ପତି ତାକୁ କୁହାଯାଏ ଏ ଅର୍ଥକୁ ସେ ଶ୍ଳୋକର ମାନେ ସେ ଅର୍ଥକୁ ସେ ଶବ୍ଦକୁ ବ୍ୟାଖ୍ୟାନ କଲେ ତା'ର ବାହାରିଯିବ ଅର୍ଥ ବ୍ୟୁତ୍ପତି ତାକୁ କୁହାଯାଏ ତେଣୁ ଯଶୋଦା ଯଶ ଦାନ କରନ୍ତି ସିଏ ଭଗବାନ କ'ଣ ଯଶ ଦେବେ ଇଏ ଭକ୍ତ ଭଗବାନ ଯଶ ପ୍ରଦାନ କରୁଛନ୍ତି ଇଏ ହେଉଛି ଭକ୍ତର ମହାନତା ଭଗବାନଙ୍କର ଐଶ୍ୱର୍ଯ୍ୟ ରହିଛି ସମସ୍ତେ ଯଶ ଦେବେ କିନ୍ତୁ ଭଗବାନଙ୍କର ସେ ଐଶ୍ୱର୍ଯ୍ୟ ନାହିଁ ସିଏ ତାଙ୍କୁ ତାଙ୍କର ଭକ୍ତ ଯଶ ପ୍ରଦାନ କରିବ ଅନ୍ୟ ଜଣେ ଭକ୍ତ ଐଶ୍ୱର୍ଯ୍ୟବାନ ଭକ୍ତ ଯେ ଭଗବାନଙ୍କ ଐଶ୍ୱର୍ଯ୍ୟରେ ଯୁକ୍ତ ହୋଇଛି ସେ ଭଗବାନ ବାନ୍ଧିପାରିବ ନାହିଁ, ଭଗବାନ ବାନ୍ଧିପାରିବ ନାହିଁ, ଭଗବାନଙ୍କୁ ଗାଳି କରିପାରିବ ନାହିଁ, ଭଗବାନ କାନ୍ଧରେ ଚଢ଼ିପାରିବ ନାହିଁ। ତେଣୁ ସିଏ ଯେଉଁ ଯଶ ପ୍ରାପ୍ତ ହେବ, ଭଗବାନ ସେ ଯଶ ତାକୁ ଦେବେ, ଯାହା ହେଲେ ବି ସେ ମୋର ଭକ୍ତ ମୋତେ ପୂଜା କରୁଛନ୍ତି ଏଇଭଳି ଭାବରେ ଐଶ୍ୱର୍ଯ୍ୟ ଗାୟନରେ ପୂଜା କରୁଛନ୍ତି, ଦେବକୀ ବସୁଦେବ ଐଶ୍ୱର୍ଯ୍ୟ ଗାୟନରେ ଭଗବାନ ପୂଜା କରୁଛନ୍ତି, ସେଇଭଳି ଭାବରେ ସେ ଯଶ ପ୍ରାପ୍ତ ହେଲେ। କିନ୍ତୁ ସିଏ ଯଶ ଦେଇନାହାନ୍ତି ଭଗବାନଙ୍କୁ, ଭଗବାନ ଯଶ ଦେଲେ ଯଶୋଦା, କାହିଁକି ନା ବାନ୍ଧିଦେଲେ ଭଗବାନ, ଯିଏ ସବୁକୁ ବାନ୍ଧୁଛନ୍ତି ତାକୁ କିଏ ବାନ୍ଧିବ। ଦଶମ ସନ୍ଦ ନବ ମଧ୍ୟରେ ବର୍ଣ୍ଣନା କରେ, ଯାହାର ଅନ୍ତର ନାହିଁ କି ବାହାର ନାହିଁ, ପୂର୍ବ ନାହିଁ କି ପଶ୍ଚିମ ନାହିଁ ପଶ୍ଚାତ ନାହିଁ, ତାଙ୍କୁ କେମିତି ବାନ୍ଧିବ। ଏମିତି ଗୋଟେ କଥା ଅଛି, ମୁଁ ଶୁଣୁଛି ଏଇଟା କେତେ ଦୂର ଠିକ୍ ଜାଣି କହିପାରିବି ନାହିଁ। ଯେତେବେଳେ ଜଗନ୍ନାଥ ପାଖରେ, ହଁ ଜଗନ୍ନାଥ ପାଖରେ ଯେଉଁ ଫୁଲ ଦିଆଯାଏ, ଯେଉଁ ଫୁଲମାଳ ଦିଆଯାଏ, ତାଙ୍କର ବେକରେ ଦିଆଯାଏ ନାହିଁ, ବେକରେ ଦିଆଯାଏ ନାହିଁ, ତାଙ୍କ ହାତରେ ପକାଇ ଦିଆଯାଏ। ଆମର ଅନ୍ୟ ସବୁ ଠାକୁରମାନଙ୍କୁ ବେକରେ ଦିଆଯାଉ, ଜଗନ୍ନାଥଙ୍କୁ ହାତ ବେକରେ ଦିଆଯାଏ ନାହିଁ। ଜଗନ୍ନାଥ ଜଗନ୍ନାଥ ସିଏ କ'ଣ ତାକୁ ବାନ୍ଧିବ, ତାଙ୍କ ଅନ୍ତର ନାହିଁ କି ବାହାର ନାହିଁ, ପୂର୍ବ ନାହିଁ କି ପଶ୍ଚିମ ନାହିଁ ପାଶ୍ଚାତ ନାହିଁ, କ'ଣ ତାକୁ ଜଗତ ଯୋଗ କାହା କେମିତି ବାନ୍ଧିବ। ଭଗବାନ ଦେଖେଇଲେ ଏଇଭଳି ଭାବ ଯଶ, ଯଶୋଦା ସିଏ ଯଶ ପ୍ରଦାନ କରି ଭଗବାନ କୃଷ୍ଣଙ୍କୁ ସେ ଯଶ ଦେଲେ। ନନ୍ଦ ଯଶୋଦା କେଉଁ ସ୍ଥିତିରେ ଅଛନ୍ତି ବର୍ତ୍ତମାନ, ଏ ଗୋଟେ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଆମେ ତିଆରି କରିଦେଲେ ଏଇ ମାଧ୍ୟମରେ, ତେଣୁ ଆ ପରଶ୍ଳୋକ ସମୟ ହୋଇଗଲା, ପରଶ୍ଳୋକ ଶୁଣିବା ପୂର୍ବରୁ ଏ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ ଆମେ ଶୁଣିବା। ଇଏ ବ୍ୟାକ୍ଗ୍ରାଉଣ୍ଡ ମ୍ୟୁଜିକ୍ରେ ଚାଲିଛି କଥା, କଥା ଭାଗବତ କଥା ଇଏ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। ଆମେ ଖାଲି ଗଡ଼ି ଗଡ଼ି ଯାଉଥିଲୁ, ଆଜି ମାନେ ଆମର ଗୋଟେ ଭଗବାନ ବ୍ୟବସ୍ଥା କଲେ, ନା ତୁ କ'ଣ ଗଡ଼ି ଗଡ଼ି ଯାଉଛୁ, ତୁ ଯେଉଁ କହିବୁ ବର୍ଣ୍ଣନା କର ବ୍ୟାଖ୍ୟା କର, ସେ ବ୍ୟବସ୍ଥା କରିଦେଲେ। ତେଣୁ ଗୋଟିଏ ଶ୍ଳୋକରେ ଚାଲିଗଲା ସମୟ, ପ୍ରକୃତରେ ପ୍ରଭୁପାଦ ମହାରାଜ ସେ ବ୍ୟବସ୍ଥା କରିଛନ୍ତି ଗୋଟିଏ ଶ୍ଳୋକ, ଆମେ କହିଦେଇ ଯାଉଥିଲୁ କେହି ନାହାନ୍ତି ଶୁଣିବା ପାଇଁ କ'ଣ କହିବା କହିକି ଚାଲିଥିଲୁ, କିନ୍ତୁ ଭଗବାନ ବ୍ୟବସ୍ଥା କରିଦେଲେ, ନା ନା ଗୋଟିଏ ଶ୍ଳୋକ କହୁ ପଛେ କହ, ଯେମିତି କହିବା କଥା ସବୁ କହିବା କଥା, ପ୍ରତି ଶ୍ଳୋକ ପ୍ରତି ଏକରେ ସବୁ ଆଚାର୍ଯ୍ୟ ମାନେ ଟୀକା ଅଛି, କ'ଣ ପାଇଁ ସେମାନେ ରଚନା କରିଛନ୍ତି ଆମେ ଯଦି ନ ଶୁଣିବା। ପଶୁପକ୍ଷୀମାନଙ୍କ ପାଇଁ ରହିଛି ସେଇଟା, ପଶୁପକ୍ଷୀ ଶୁଣିବେ, ଆମେ ଶୁଣିବା ନା ଆଉ କିଏ ଶୁଣିବ। ଆମ ଭିତରେ ମାନେ ଯେଉଁମାନେ ଉନ୍ନତ ସ୍ତରରେ ଅଛନ୍ତି ସେମାନେ ଶୁଣିବେ, ନିମ୍ନ ସ୍ତରରେ ଯେଉଁମାନେ ଅଛନ୍ତି ଆହାର ନିଦ୍ରାରେ ଯେଉଁମାନେ ଆନନ୍ଦ ପାଉଛନ୍ତି ସେମାନେ ସେଠି ଶୁଣିପାରିବେ ନାହିଁ। ଯାହା ହଉ, ଆପଣମାନେ ଆମକୁ ସୁଯୋଗ ଦେଲେ, ପ୍ରଦାନ କଲେ, ଆପଣଙ୍କୁ ବହୁତ ଧନ୍ୟବାଦ। ସମୟ ହୋଇଗଲା ଆମର କଥା କିଛି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସମ୍ବେ ଗୌରବକୁନ୍ଦ କି, ଦାଇ ଗୋପ୍ରମାନନ୍ଦେ। ଭିଡ଼ିଓକୁ ମଧ୍ୟ ବନ୍ଦ କରିବା ନା, ଆଉ କିସମ ଦେଖିବେ ମୋ ମୁହଁକୁ ଖାଲି। ସାରା ୱାର୍ଲ୍ଡ।